Paya. श्रीमद्भागवतम दशम स्कंद 60 अध्याय श्लोक 41। यद्वांछया नृपशिखा मणयोंग भैन्या यद्वांछया नृपशिखा मणयोंग भैन्या जायन्त नाहुसगया दयैकपत्यम् जायन्त नाहुसगया दयैकपत्यम् राज्यं विसृज्य विविशोर्वनमम्बुजाख्य राजं विसृज्य विभुषोर्वनमम्बुजाख्या सीदन्ति अनुपदवीं तह्यास्थिता किम् सीदन्ति अनुपदवीं तह्यास्थिता किम् यद्वांछया नृपशिखा मणयोंगवैन्या जायन्त नाहुसगया दयैकपत्यम् राज्यं विसृज्य विभुषोर्वनमम्बुजाख्य सीदन्ति अनुपदवीं तह्यास्थिता किम् यद्वांछया नृपशिखा मणयोंगवैन्या जायन्त नाहुसगया दयैकपत्यम् राजं विसृज्य विभुषोर्वनमम्बुजाख्य स्थिदन्ति अनुपदवीं तह्यास्थिता किम् यद्वांछया नृपशिखा मणयोंगवैन्या जायन्त नाहुसगया दयैकपत्यम् राजं विसृज्य विभुषोर्वनमम्बुजाख्य सीदन्ति अनुपदवीं तह्यास्थिता किम् अनुवाद आपणक संग कामना करी अंग वैन्य जायंत नाहुस गय एवं अन्यान्य श्रेष्ठ राजा माने सेमानक एकछत्र राज्य परित्याग करथिले एवं आपण को अन्वेषण करने बनरे प्रवेश करथिले कमल नयन किपरि भाव से राजागण ए जगत रे अवसादग्रस्त हो पारे हरे कृष्ण अभिष्ट भक्त स्वजन बृंद मातृवृंद आपण मान आम भागवत कथा को स्वागत जना जाऊ रही द्वारका लीला भगवान प्रसिद्ध ये भगवान एवं रुक्मिणी सहित जो थट्टा परिहास करा शुणु 60 हजार ऋषि एवं परीक्षित महाराज श्रवण कराकर आयुष मात्र आज 2 दिन अच्छी 7 दिन 4-5 दिन पाखापाखि चलीगला तेणु यही आम जाना ये जो घटनार के गुरुत्व रही ये भगवान को सबकि दिव्य भगवान जहा कले हसिले चलिए बसिले कथा कहले जहा कले ये हूँ दिव्य कारण भगवान हो दिव्य ये भौतिक जगतर नुह सी तेणु यही भाव कथा शुणिले खाली दिव्य बोली जान लगला से नुह ये शुणिला मान आम दिव्य हो जा ये हूँ महात्म्य कथार महात्म्य हूँ यहाँ ये दिव्य कथा शुणिकी आम दिव्य रे परिणत हो जा ଆମେ ଯେଉଁ ଭୌତିକ ସ୍ତରରେ ଅଛେ, ଏ ଭୌତିକ ସ୍ତରରୁ ଆମେ ଦିବ୍ୟ ସ୍ତରକୁ ଉନ୍ନୀତ ହେବା, ଏ ଭଗବାନ କଥାର ମହାତ୍ମା ଏଭଳି ରହିଛି। ଭାଗବତମ ସହିତ ଆଉ କିଛି ବସ୍ତୁ ସ୍ତୁଳନୀୟ ନୁହେଁ, ଇଏ ହେଉଛି ଭଗବାନ। ଯାହା ହଉ, ଏହିଭଳି ଭାବରେ ଆମେ ଶ୍ରବଣ କରୁଛେ କିଭଳି ଭଗବାନ ତାଙ୍କର ପତ୍ନୀଙ୍କ ସହିତ ଥଟ୍ଟା ପରିହାସ କରୁଛନ୍ତି ଏବଂ ସେଇ ଲୀଳାକୁ ଶୁଣୁଛନ୍ତି ପରୀକ୍ଷିତ ମହାରାଜ। ସମଗ୍ର ପୃଥିବୀର ସମ୍ରାଟ ଥିଲେ, ଆଉ ସାତ ଦିନ ଆୟୁଷ ଅଛି, ତା ଭିତରେ ପାଞ୍ଚ ଦିନ ପରି ଚାଲିଗଲାଣି, ଆଉ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ମୁନି ଋଷିମାନେ ସବୁ ଶ୍ରବଣ କରୁଛନ୍ତି। ଏଇଥିରୁ ଆମେ ଜାଣିବା ଏ କଥାର ମହାତ୍ମା କିଭ କେତେ ରହିଛି। ଆମକୁ ସହଜରେ ମିଳିଯାଉଛି ବୋଲି ଆମେ ଏଇଟାକୁ ହେଳା କରିବା ନାହିଁ। ଇଏ ବହୁତ ବଡ଼ ଭାଗ୍ୟରେ ଏଇଭଳି ଭାବରେ ଭାଗବତ କଥା ଶ୍ରବଣ କରିବାକୁ ସୁଯୋଗ ମିଳୁଛି, ବା କୀର୍ତ୍ତନ କରିବାକୁ ସୁଯୋଗ ମିଳୁଛି, ବହୁତ ବଡ଼ ଭାଗ୍ୟ, ଛୋଟିଆ କଥା ନୁହଁ। ଏଇ ସେଇଠି କଥା ସେ କଥା କୁହାଯିବ, କେତେ ବଡ଼ ଭାଗ୍ୟ ସେମାନଙ୍କର। ଦେଖ, ଏଇ ଯେଉଁ ବର୍ଣ୍ଣନା କରାଯାଉଛି, ଏଇ ଯେଉଁ ଭଗବାନ କହିଲେ କେଉଁ ନମ୍ବର ଶ୍ଳୋକ, 13 ନମ୍ବର ଶ୍ଳୋକରେ ଭଗବାନ କ'ଣ କହିଲେ ଯେ ମୋତେ ଯେଉଁମାନେ ଆଶ୍ରୟ କରନ୍ତି, ଭଗବାନ ପରିହାସରେ କହୁଥିଲୁ ସେ କଥା ଯେ କହୁଛନ୍ତି, ଆ ପୂର୍ବ ଶ୍ଳୋକରେ କୁହାଯାଏ 13 ନମ୍ବର ଶ୍ଳୋକ, ଅସ୍ପଷ୍ଟ ବର୍ତ୍ତମାନ ପୁଂସାମ ଅଲୋକ ପଥମୀୟୁଷାମ ଆସ୍ଥିତ ପଦବୀ ଶୁଭ୍ରୁ ପ୍ରାୟ ସ୍ଥିତନ୍ତି ଯୋଶିତ। ଅର୍ଥାତ୍ ଭଗବାନଙ୍କର ଅସ୍ପଷ୍ଟ ବର୍ତ୍ତମାନ, ଭଗବାନଙ୍କର କଥା ବୁଝିବା ଏତେ ସହଜ ନୁହଁ, ଅସ୍ପଷ୍ଟ। ଭଗବାନ ହେଉଛି ତତ୍ତ୍ୱରେ ବୁଝିବାକୁ ପଡ଼ିବ। ଦୁଇଟି ବିଚାର ରହିଛି, ଗୋଟେ ଆପାତ ବିଚାର, ଗୋଟେ ତତ୍ତ୍ୱ ବିଚାର। ଯାହା ସବୁ ଆମେ ଶୁଣୁଛେ ଭୌତିକ ସ୍ତରରେ ସେସବୁ ଆପାତ ବିଚାର କଥା, ତତ୍ତ୍ୱ ବିଚାର କଥା ଖୁବ୍ କ୍ୱଚିତ ଲୋକ ଜାଣନ୍ତି। ତତ୍ତ୍ୱ ଖୁବ୍ କ୍ୱଚିତ ଲୋକ ଜାଣନ୍ତି, ତତ୍ତ୍ୱବିତ୍ମାନେ ଜାଣନ୍ତି, ସେମାନେ ତତ୍ତ୍ୱ କଥା କହେ ତତ୍ତ୍ୱ ବିଚାରରେ କହିବେ। ତେଣୁ ଭଗବାନଙ୍କର କଥା ବୁଝିବା ଏତେ ସହଜ ନୁହଁ, ଅସ୍ପଷ୍ଟ। ଅଧିକାଂଶ ଲୋକ 99% ଲୋକ କହିବେ ଭଗବାନ କେହି ନାହାନ୍ତି। ଦେଖ, ଭଗବାନ ଯେ ସବୁ କିଛିକି ବ୍ୟବସ୍ଥା କରିଛନ୍ତି, ସେଇ ଭଗବାନଙ୍କୁ ଲୋକମାନେ 99% ଲୋକ କହୁଛନ୍ତି ଭଗବାନ କେହି ନାହାନ୍ତି ଏଭଳି ଭାବରେ। ତେଣୁ ଏଇଥିରୁ ଅସ୍ପଷ୍ଟ ବର୍ତ୍ତମାନ ଆମେ ବୁଝିପାରିବା, ଭଗବାନଙ୍କ କଥା ବୁଝିବା ତ ସହଜ ନୁହଁ। ବହୁତ ବଡ଼ ଭାଗ୍ୟରେ ଆମକୁ ସେସବୁ ସୁଯୋଗ ମିଳୁଛି ଶ୍ରବଣ କରିବା ପାଇଁ ବା କୀର୍ତ୍ତନ କରିବା ପାଇଁ। ତେଣୁ ଏଠି କହୁଛନ୍ତି ଭଗବାନ ଅସ୍ପଷ୍ଟ ବର୍ତ୍ତମାନ ପୁଂସାମ ଅଲୋକ ପଥ ମୟୁଷାମ, ଅଲୋକ ପଥ, ଲୋକପଥ, ଅଲୋକ ପଥ, ଦୁଇଟି ପଥ ରହିଛି। ଆମେ ଯଦି କହିବା ବୁର୍ଲାରୁ ସମ୍ବଲପୁର କେଉଁ ପଥ, କେଉଁ ରାସ୍ତା, ନା ଏଇଟା, ଏଇ ରାସ୍ତାଟା ମହାନଦୀ ଦେଇକି ଯିବ, ଏ ଲୋକପଥ। କିନ୍ତୁ ଆମେ ଯଦି କହିବା ଏ ଭୌତିକ ଜଗତକୁ, ଚି ଜଗତକୁ ଯିବା ପାଇଁ ପଥଟା କେଉଁଟା, ଏଇଟା କିଏ କହିବ, ଏ ହେଉଛି ଅଲୋକ ପଥ, ଏଇଟା ସମସ୍ତେ କହିପାରିବେ ନାହିଁ। ଯେଉଁମାନେ ତତ୍ତ୍ୱବିତ୍ ସେମାନେ ଏଇଟା କହିବେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଇଏ ହେଉଛି ଅଲୋକ ପଥ, ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ। ମିଶା, ତେଣୁ ଆସ୍ତୁତ ପଦବୀ ଶୁଭ୍ରୁ ପ୍ରାୟ ସିଦ୍ଧନ୍ତି ଯେଉଁ ସିଧା, ତେଣୁ ମୋର ଶରଣରେ ଯେଉଁମାନେ ଆସନ୍ତି ସେମାନେ ସିଦ୍ଧନ୍ତି, ସିଦ୍ଧନ୍ତି କହିଲେ ଦୁଃଖ ଭୋଗ କରନ୍ତି, ଦୁଃଖ ଭୋଗ କର ସିଦ୍ଧନ୍ତି। ଭଗବାନଙ୍କ ଶରଣରେ ଆସିଲେ ଦୁଃଖ ଭୋଗ କରାଯାଏ, ଭଗବାନ ଶରଣରେ ଯେଉଁମାନେ ପ୍ରକୃତ ଆନନ୍ଦ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି ସେମାନେ ଭଗବାନଙ୍କ ଶରଣରେ ଯିବେ, ଆଉ ଦୁଃଖ କେମିତି ଆସିବ ସେଠି, ସେଠି ଆନନ୍ଦାମ ବୁଦ୍ଧି ବର୍ଦ୍ଧନମ, ଆନନ୍ଦ ରୂପକ ସାଗର ବଢ଼ି ବଢ଼ିକା ଯାଏ ଯିବ। କିନ୍ତୁ ଯେଉଁମାନେ ଏଇସବୁ ତତ୍ତ୍ୱକୁ ଜାଣନ୍ତି ନାହିଁ ସେମାନେ ଭାବନ୍ତି ଏ ବୈଷ୍ଣବମାନେ ବହୁତ କଷ୍ଟରେ ରହୁଛନ୍ତି, ସକାଳୁ ଉଠିକରି ଗାଧପାଧ କରିକିରି ଏତେ ଭୋରୁ ଭୋରୁ ଉଠିକରି ଏସବୁ କରୁଛନ୍ତି, ଏଇଟା ବଡ଼ କଷ୍ଟ ତାଙ୍କୁ ଲାଗିବ, ବୈଷ୍ଣବମାନେ ବହୁତ କଷ୍ଟପ୍ରାପ୍ତ ହେଉଛନ୍ତି ଏଭଳି ଭାବରେ ଲାଗିବ। କିନ୍ତୁ ଯେଉଁମାନେ ବୈଷ୍ଣବ ହୋଇକରି ମଧ୍ୟ ଏସବୁ କରୁନାହାନ୍ତି ସେମାନଙ୍କ କଥା ଛାଡ଼ନ୍ତୁ, ଯେଉଁମାନେ କରୁଛନ୍ତି ସେମାନେ ଜାଣିଛନ୍ତି କେତେ ଆନନ୍ଦ ରହିଛି ସେଥିରେ, ଭଗବାନଙ୍କର ସେବାରେ ଭଗବାନଙ୍କ ଦର୍ଶନରେ ମଙ୍ଗଳ ଆଳତି, ମଙ୍ଗଳ ସେଥିରେ ମଙ୍ଗଳ ହେବ, ସେଇଥିରେ ଭଗବାନ ହେଉଛନ୍ତି ମଙ୍ଗଳମୟ। ମଙ୍ଗଳଂ ଭଗବାନ ବିଷ୍ଣୁ, ମଙ୍ଗଳଂ ଗରୁଡ଼ଧ୍ୱଜ, ମଙ୍ଗଳଂ ପୁଣ୍ଡରୀକାକ୍ଷ, ମଙ୍ଗଳଂ ପୁରୁଷୋତ୍ତମ, ଏ ଖାଲି ମଙ୍ଗଳ ହିଁ ମଙ୍ଗଳ, ଅମଙ୍ଗଳ ଏଠି କହୁଛୁ କିଛି ନାହିଁ, ମଙ୍ଗଳ ବସ୍ତୁ ନାହିଁ, ଅନ୍ୟ ଶିବପନ୍ଥା ଏଇଟାକୁ ବ୍ରହ୍ମା ସୁଖଦେବ ଗୋସ୍ୱାମୀ କହୁଛନ୍ତି ବ୍ରହ୍ମାଙ୍କର ଉକ୍ତିକୁ ଉଦ୍ଧାର କରି ଭାଗବତ ଦ୍ୱିତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ କହୁ ନାହିଁ ଅତି ଅନ୍ୟ ଶିବପନ୍ଥା ବିଶ୍ୱତା ସଂସ୍କୃତା ବିହ ବାସୁଦେବ ଭଗବତୀ ଭକ୍ତିଯୋଗ ଯଥ ଭବେ। ଏ ଭୌତିକ ଜଗତରେ ଆଉ କୌଣସି ମଙ୍ଗଳକର ପନ୍ଥା ନାହିଁ, ଯାହା ସବୁ ଦେଖିବା କୌଣସି ମଙ୍ଗଳକର ଏକମାତ୍ର ଗୋଟିଏ ମଙ୍ଗଳକର ପନ୍ଥା ହେଉଛି ଅଛି ନହେଲେ ତ ଅନ୍ୟ ଶିବ ପନ୍ଥା ବିଶତା ଏ ଭୌତିକ ଜଗତରେ ଆମେ ପ୍ରବେଶ କରିଯାଇଛେ ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ବୁଲୁଛେ ଏଥିରୁ ଉଦ୍ଧାର ପାଇବା ଏତେ ସହଜ ନୁହଁ ଘୁରି ବୁଲି ଚାଲିଥିବା ସେ ଉଦ୍ଧାର ହେଇପାରିବ ନାହିଁ ତେଣୁ କେମିତି ଉଦ୍ଧାର ହେବା ନା ବାସୁଦେବ ଭଗବତୀ ଭକ୍ତି ଯୋଗ ଯତ ଭବେ ଭଗବାନ ଯିଏକି ବସୁଦେବଙ୍କ ପୁତ୍ର ବାସୁଦେବ ତାଙ୍କୁ ଯଦି ଭକ୍ତି ଯୋଗରେ ଆମେ ତାଙ୍କ ସହିତ ଯୁକ୍ତ ହେବା ତାହେଲେ ଏଇଟା ହିଁ ମଙ୍ଗଳକର ପନ୍ଥା ଆଉ କୌଣସି ମଙ୍ଗଳକର ପନ୍ଥା ନାହିଁ ଏଇଟା ବ୍ରହ୍ମା ସମସ୍ତ ବେଦକୁ ତିନି ଥର ଅଧ୍ୟୟନ କରିକି ଏଇଟା ନିର୍ଣ୍ଣୟ କରିଛନ୍ତି ସତ୍ୟଲୋକରେ ଏକଥା ଦ୍ୱିତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ଇଏ ହେଉଛି ମଙ୍ଗଳକର ପନ୍ଥା କିନ୍ତୁ ଲୋକମାନେ ଭାବିବେ ଏଇଟା ହେଉଛି ଏଇଟା ମଙ୍ଗଳକର ପନ୍ଥା ନୁହଁ ବିଡ଼ି ଟାଣିବା ମଦ ପିଇବା ଏଇଟା ହେଉଛି ମଙ୍ଗଳକର ପନ୍ଥା ଏଇଭଳି ଭାବେ ସେମାନେ ଚିନ୍ତା କରୁଛନ୍ତି ଅଧିକାଂଶ ଲୋକ ତେଣୁ ଯାହା ହଉ ଯେଉଁମାନେ ଯେଉଁମାନେ ବଡ଼ ଭାଗ୍ୟ ସେମାନେ ଏଇ ମଙ୍ଗଳକର ପନ୍ଥାକୁ ଗ୍ରହଣ କରନ୍ତି ଦେଖିବାକୁ ଗଲେ ସାମାନ୍ୟ ବା ବାହାରୁ ଦେଖିବାକୁ ଗଲେ ଲୋକ ଆପାତ ଦୃଷ୍ଟିରେ ଏମାନେ ବହୁତ କଷ୍ଟ ପାଉଛନ୍ତି ସକାଳୁ ଉଠିକରି ରାତିରେ ଶୋଉନାହାନ୍ତି ସକାଳୁ ଉଠିକରି ଏଇଭଳି ଭାବରେ ଆସିବ ମଙ୍ଗଳ ଆଳତୀରେ ଆଟେଣ୍ଡ ଦୋଷ କରୁଛନ୍ତି କିନ୍ତୁ ଯିଏ ମଙ୍ଗଳ ଆଳତୀ କରୁଛି ସେ ଜାଣୁଛି କେତେ ଆନନ୍ଦ ରହିଛି ତେଣୁ ଏଇଟାକୁ ବାହାର ଲୋକ ଜାଣିବେ ଏମାନେ କଷ୍ଟ ପାଉଛନ୍ତି କିନ୍ତୁ ପ୍ରକୃତରେ ଯେଉଁମାନେ ଏଇଟାକୁ ସାଧନ କରୁଛନ୍ତି ସେମାନେ ଜାଣନ୍ତି କେତେ ଆନନ୍ଦ ରହିଛି ଏଥିରେ ଏ ଆନନ୍ଦାମ ବୁଦ୍ଧିବର୍ଦ୍ଧନ ଆନନ୍ଦ ରୂପକ ସାଗର ବଢ଼ିବଟିକା ଯିବ ତେଣୁ ଏଠି ରୁକ୍ମିଣୀ ଦେବୀ ଭଗବାନ ସେଇ କଥାର ଏଇଟାକୁ ବର୍ତ୍ତମାନ ଉତ୍ତର ଦେଉଛନ୍ତି ପ୍ରକୃତରେ ଆପଣଙ୍କ ଶରଣରେ ଗଲେ କେମିତି ଜଣେ ଦୁଃଖ ପାଇବ ସେ କହୁଛି ଯୋଶୀତମାନଙ୍କ କଥା କହିଥିଲେ ସ୍ତ୍ରୀ ଲୋକମାନଙ୍କ କଥା କହିଥିଲେ କିନ୍ତୁ ସ୍ତ୍ରୀ ଲୋକ ହୁଅନ୍ତୁ ବା ପୁରୁଷ ଲୋକ ହୁଅନ୍ତୁ ଏଠି ବିଶେଷ ଭାବରେ ବିଶିଷ୍ଟ ବିଶିଷ୍ଟ ରାଜାମାନଙ୍କର କଥାକୁ ଉଦ୍ଧାର କରୁଛନ୍ତି ରୁକ୍ମିଣୀ ଦେବୀ ରୁକ୍ମିଣୀ ଦେବୀ ଏଥିରୁ ଆମେ ଜାଣିବା ସେ ସବୁ ଶାସ୍ତ୍ର ଅଧ୍ୟୟନ କରିଥିଲେ ଅଧିକାଂଶ ଲୋକ ଆମେ ଯେମିତି ପଢ଼ୁଛେ ଇତିହାସରେ ଆକବର ବାବର ଇତ୍ୟାଦି ସବୁ ପାଠ ପଢ଼ୁଛେ କିନ୍ତୁ ଏମାନଙ୍କ କଥା ଆମକୁ ପଢ଼ାଯାଇନଥିଲା ଆମକୁ ଆମର ବୈଦିକ ସଂସ୍କୃତିର ଲୋକ ହେଇକରି ମଧ୍ୟ ଆମକୁ ବୈଦିକ ଶିକ୍ଷା ପ୍ରଦାନ କରାଯାଉନାହିଁ ଏଇଟା ହେଉଛି କଳିଯୁଗର ଇଏ ହେଉଛି ମନ୍ଦ ଅବସ୍ଥା କଳିଯୁଗର ଲୋକମାନେ ଏଇସବୁ କଥା ଶିକ୍ଷା ପାଉନାହାନ୍ତି ତେଣୁ ଏଇସବୁ ଶିକ୍ଷା ଦିଆଯିବା କଥା ଏଇସବୁ ଆମର ଇତିହାସ ବୈଦିକ ଇତିହାସ କିନ୍ତୁ ଆମେ ଯେଉଁ ବ୍ରିଟିଶ ଏଜୁକେସନ୍ ପଦ୍ଧତିକୁ ଫଲୋ କରୁଛେ ସେମାନେ କ'ଣ ଜେଣ୍ଟଲ୍ମ୍ୟାନ୍ ଆମେ ସବୁ ଭାରତୀୟମାନେ ଏମାନେ ସବୁ ମୂର୍ଖ ଆମେ ସବୁ ଜେଣ୍ଟଲ୍ମ୍ୟାନ୍ ଏବେ କହିକରି ତାଙ୍କର ସଂସ୍କୃତିକୁ ଆମ ଉପରେ ଶିକ୍ଷା ଦେଇଛନ୍ତି ଆମେ ସେଇଟା ଶିକ୍ଷା କରୁଛେ ଆମର ଯେଉଁ ବୈଦିକ ସଂସ୍କୃତି ରହିଛି ଏଇଟାକୁ ସେମାନେ କହୁଛନ୍ତି ଏସବୁ ମନଗଢ଼ା କଳ୍ପନା ମାଇଥୋଲୋଜି ମନଗଢ଼ା କଳ୍ପନା ଆଉ ସେମାନେ ଯେଉଁ କଳ୍ପନା କରୁଛନ୍ତି ସେଇଟାକୁ ସତ୍ୟ ଏଇଭଳି ଭାବରେ ଆମେ ତାଙ୍କର ଶିକ୍ଷା ପଢ଼ୁଛେ ସେଇଟା ପ୍ୟାଟର୍ନ କ'ଣ କରୁଛେ ସେ କ'ଣ ବ୍ରିଟିଶ ଶାସନ ଆମର ଥିଲା ତେଣୁ ସେଇଭଳି ଭାବରେ ସେହି ଶିକ୍ଷା ପଦ୍ଧତିକୁ ଆମେ ଗ୍ରହଣ କରୁଛେ ଆମେ ବୈଦିକ ସଂସ୍କୃତିକୁ ଗ୍ରହଣ କରୁନାହିଁ କିନ୍ତୁ ଅନ୍ୟ ଯୁଗମାନଙ୍କରେ ଲୋକମାନେ ଏ ବୈଦିକ ଶିକ୍ଷାରେ ସଂସ୍କୃତିରେ ଶିକ୍ଷିତ ହେଉଥିଲେ ତେଣୁ ଇଏ ରାଜକନ୍ୟା ଥିଲେ କିନ୍ତୁ ଏ ବୈଦିକ ସଂସ୍କୃତି ଜାଣିଛନ୍ତି ଏସବୁ କଥା ଜାଣିଛନ୍ତି ଇଏ ଆମର ଇତିହାସ ଏଇଥିପାଇଁ ଆମେ ଗର୍ବ କରିବା କଥା କିନ୍ତୁ ଆମେ ସେଥିପାଇଁ ଗର୍ବ କରୁନାହିଁ ଆମେ ଜାଣି ତ ନାହିଁ ଏଇଟାକୁ ଭାବୁଛେ ମନଗଢ଼ା କଳ୍ପନା ବୋଲି ଆଉ କ'ଣ ଏସବୁ ସେମାନେ ବୁଝିପାରନ୍ତି ନାହିଁ ଏତେ ଲକ୍ଷ ଲକ୍ଷ କୋଟି କୋଟି ବର୍ଷ ତଳେ ଏମାନେ ଏତେ ଉନ୍ନତ ଥିଲେ ସେମାନେ ସହିପାରିବେ ନାହିଁ ସେମାନଙ୍କ ଏସବୁ ମନଗଢ଼ା କଳ୍ପନା ଆମେ ହେଉଛୁ ଉନ୍ନତ ଆମେ ହେଉଛୁ ଆର୍ଯ୍ୟ ଏମାନେ ହେଉଛୁ ଅନାର୍ଯ୍ୟ ଏଇଭଳି ଭାବରେ ସେମାନଙ୍କର ରହିଛି ମନୋଭାବ ତେଣୁ ଆମେ ତାଙ୍କର ପରାଧୀନ ଅବସ୍ଥାରେ ରହିକି ତାଙ୍କଠାରେ ତାଙ୍କ ପାଖରେ ପରାଧୀନ ହୋଇକି ରହିକରି ଆମେ ସେଇଟାକୁ ଗ୍ରହଣ କରୁଛେ କିନ୍ତୁ ଇଏ ଯେଉଁମାନେ ବୈଦିକ ସଂସ୍କୃତି ଜାଣିଛନ୍ତି ସେମାନେ ଏଇଟାକୁ କହିବେ ଯଦି ପ୍ରଭୁପାଦ ମହାରାଜ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ ପାଶ୍ଚାତ୍ୟ ଜଗତର ଯେଉଁମାନେ ଆମର ଭାରତବର୍ଷରୁ ଯାଇଥିଲେ ସେମାନେ ତାଙ୍କୁ କହିଲେ ପ୍ରଭୁପାଦଙ୍କୁ ଆପଣ ଏଇ ଯେଉଁ କ'ଣ ବୈଦିକ ସଂସ୍କୃତି ଗ୍ରହଣ କରୁଛନ୍ତି ଏଠି ଚଳିବ ନାହିଁ ଇଏ ହେଉଛି ପାଶ୍ଚାତ୍ୟ ସବୁ ଶିକ୍ଷା ଆପଣ ଏଇଟାକୁ ଏଇ ସଭ୍ୟତାଟାକୁ ଗ୍ରହଣ କରନ୍ତୁ କେମିତି କଣ୍ଟା ଚାମଚରେ ଖାଇବାକୁ ପଡ଼ିବ ମାଛ ମାଂସ ଇତ୍ୟାଦି ସେଇଟାକୁ ଗ୍ରହଣ କରନ୍ତୁ ଏଇଟା ଶୀତ ଦେଶ ଏଠି ସେଭଳି ଭାବରେ ହେବ ନାହିଁ ଏଇଭଳି ଭାବରେ କହୁଥିଲେ କିନ୍ତୁ ପ୍ରଭୁପାଦ ସିଏ ହେଉଛନ୍ତି କ'ଣ ନା ସିଏ ହେଉଛନ୍ତି ଯୁଗ ପୁରୁଷ ସିଏ ଯୁଗ ପୁରୁଷ ପ୍ରକୃତରେ ବିପ୍ଳବ ସେ ସୃଷ୍ଟି କରିଛନ୍ତି। ବୈଦିକ ପାଶ୍ଚାତ୍ୟ ଜଗତର ଲୋକମାନେ ଆମର ବୈଦିକ ସଂସ୍କୃତିକୁ ଗ୍ରହଣ କରିଲେ କରୁଛନ୍ତି ବର୍ତ୍ତମାନ। ବୈଦିକ ସଂସ୍କୃତି ଏତେ ମହାନ ରହିଛି। ପ୍ରଭୁପାଦ ମହାରାଜ କହନ୍ତି ବ୍ରିଟିଶରମାନଙ୍କୁ ଇଂଲଣ୍ଡରେ, ସେ କହନ୍ତି ତୁମେମାନେ ଯେଉଁ ଆସିଥିଲ ଭାରତ ଯେଉଁ ଧନକୁ ଲୁଟ୍ କରିବା ପାଇଁ ନେଇଥିଲ, ଭାରତର ଆହୁରି ବହୁତ ଧନ ରହିଛି, ତୁମେ ନେଇପାରିନ, ଆମେ ସେଇଟା ଦେବା ପାଇଁ ଆସିଛୁ। ସେ ହେଉଛି ଆମର ବୈଦିକ ସଂସ୍କୃତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ବୈଦିକ ଶିକ୍ଷା ଆଉ କୌଣସି ଧର୍ମରେ ଏତେ ସବୁ ଜ୍ଞାନ ନାହିଁ। ବେଦାନ୍ତ ବେଦର ଅନ୍ତ, ଜ୍ଞାନର ଅନ୍ତ ଏଇଠି ରହିଛି ବୈଦିକ ସଭ୍ୟତାରେ। ବୈଦିକ ଶିକ୍ଷା ବହୁତ ବଡ଼ ମହାନ ଶିକ୍ଷା, ତେଣୁ ଏହି ଶିକ୍ଷାକୁ ସେ ପ୍ରାପ୍ତ ହୋଇଥିଲେ, ରାଜକନ୍ୟା ହୋଇକରି ମଧ୍ୟ ସେ ପ୍ରାପ୍ତ ହୋଇଥିଲେ। ତେଣୁ ଏଇ କଥାରୁ ଆମେ ଜାଣିବା, ଏଇ ଶ୍ଳୋକରୁ ସବୁ ଜାଣନ୍ତି ସେ ଆମ ବୈଦିକ ଇତିହାସ। ଏଠି ସେ କହୁଛି ଯଦ୍ ବାଞ୍ଛୟା ନୃପ ଶିଖା, ଯଦ୍ ବାଞ୍ଛୟା, ଯଦ୍ ବାଞ୍ଛୟା କହିଲେ ଭଗବାନଙ୍କ ପାଦ ପଦ୍ମ, ଭଗବାନ ପାଦ ପଦ୍ମରେ ସବୁକିଛି ଅଛି, ସବୁକିଛି ଜଣେ ପ୍ରାପ୍ତ ହୋଇପାରିବ, ଯିଏ ଯାହା ଚାହୁଁଛି ତାହା ପାଇପାରିବ ଭଗବାନ ପାଦ ପଦ୍ମ ଶରଣରେ। ଯେତେବେଳେ ଧ୍ରୁବ ଯାଇଥିଲେ କ'ଣ ବିରାଟ ବଡ଼ ରାଜ୍ୟ ପାଇବା ପାଇଁ ଯାଇଥିଲେ, ଏ ବହୁତ ଘଟଣା ରହିଛି ଭାଗବତ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଆମେ ଖାଲି ଗୋଟିଏ କଥା କହିବା, ଯେତେବେଳେ ଯାଉଛନ୍ତି ଛୋଟ ପିଲା, 5 ବର୍ଷ ବାଳକ, ବହୁତ ବୟସ ନୁହଁ, 5 ବର୍ଷ, ଘର ଛାଡ଼ିଦେଇ ପଳେଇ ଆସିଲେ, ରାଜ ପରିବାର ଥିଲେ, ଘରକୁ ତ୍ୟାଗ କରି ପଳେଇ ଆସିଲେ। କାନପୁର ପାଖରେ ତାଙ୍କର ଥିଲା ସେ ସମୟରେ ତାଙ୍କର ଯେଉଁ ରାଜଧାନୀ, ସେଇଠୁ ସେ ଯାଉଛନ୍ତି ବଣକୁ ଯାଉଛନ୍ତି। ତେଣୁ ନାରଦ ମୁନି ଭଗବାନଙ୍କର ଯେତେବେଳେ ଜଣେ ଶରଣରେ ଯିବା ପାଇଁ ଚାହିଁବେ, ଭଗବାନ ତା ପାଇଁ ବ୍ୟବସ୍ଥା କରିବେ, ଗୁରୁଙ୍କୁ ପଠେଇବେ। ନାରଦ ମୁନି ଆସି ପହଞ୍ଚିକରି ପଚାରିଲେ ପୁତ୍ର କୁଆଡ଼େ ଯାଉଛୁ, କ'ଣ ଏସବୁ କଥା ହେଇକିରି? ଧ୍ରୁବ କହିଲେ ଏମିତି ମୁଁ ଯାଉଛି ଭଗବାନଙ୍କ ଶରଣରେ, ମୋର ଗୋଟେ ବିରାଟ ରାଜ୍ୟ ଦରକାର, ମୋ ପିତାଙ୍କର ପିତାଙ୍କର ପିତାଙ୍କ ପାଖରେ ଯେତିକି ଧନ ନାହିଁ, ରାଜ୍ୟ ନାହିଁ, ମୁଁ ତା'ଠାରୁ ବଡ଼ ରାଜ୍ୟ ପାଇବି ଭଗବାନ ଠାରୁ, ଏହିଭଳି ଭାବରେ କହିକିରି କହୁଛନ୍ତି। ନାରଦ କହୁଛନ୍ତି ପିଲା ତୁ ଛୋଟ ପିଲା, ତୁ କ'ଣ ଇଏ କରିବୁ, ଯା ଚାଲ 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 ରାଜ୍ୟକୁ ଚାଲ ଯିବା, ମୁଁ ତୋର ବସେଇଦେବି, ତୋ ପିତାଙ୍କ କୋଳରେ ବସେଇଦେବି, ତୋ ବ୍ୟବସ୍ଥା କରିଦେବି। ନା ନା, ମୁଁ ଚାହୁଁଛି ଭଗବାନଙ୍କ ଶରଣରେ ଯିବା ପାଇଁ, ଆଉ କିଛି ମୋର ଦରକାର ନାହିଁ। ଏହିଭଳି ଭାବରେ ଯେତେବେଳେ କହିଲେ ନାରଦ ମୁନି କହୁଛନ୍ତି, ବହୁତ ସୁନ୍ଦର କଥା କହିଛନ୍ତି, ନା ଧର୍ମାର୍ଥ କାମ ମୋକ୍ଷାକ୍ଷଂ ଜୟଛେ କ୍ଷୟ ଆତ୍ମନଃ ଏକଂ ଏବ ହରେସ୍ତତ୍ର କାରଣଂ ପାଦ ସେବନଂ। ଗୋଟିଏ ମାତ୍ର ଉପାୟ ରହିଛି ଭଗବାନ ଯିଏ ଯାହା ଚାହୁଁଛି ତାହା ପ୍ରାପ୍ତ ହେବା ପାଇଁ, ସେଟା ହେଉଛି କ'ଣ ନା ପାଦ ସେବନ, ଭଗବାନ ପାଦ ସେବା, ପାଦରେ ସବୁକିଛି ରହିଛି, ତାକୁ ସେବା କଲେ ଯାହା ଯାହା କିଏ ଧର୍ମ ଚାହୁଁଛି, କି ଅର୍ଥ ଚାହୁଁଛି, କି କାମ ଚାହୁଁଛି, କି ମୋକ୍ଷ ଚାହୁଁଛି, ଯିଏ ଯାହା ଚାହୁଁଛି ସେ ପ୍ରାପ୍ତ ହୋଇଯିବ। ଯାହା ଇଚ୍ଛା ଇଚ୍ଛେ ସେହ ଜିନିଷ ଯିଏ ଯାହା ଚାହୁଁଛି ସେ ପ୍ରାପ୍ତ ହୋଇପାରିବ। ତା'ର ଏକମାତ୍ର ଉପାୟ ହେଉଛି କାରଣ ପାଦ ସେବନ। ତେଣୁ ତୁମେ ପୁତ୍ର ତୁମେ ଯାଅ ମଧୁବନଂ ତତ୍ତାତ ଗଛ ଭଦ୍ରଂ ତେ ଯମୁନାୟା ତଟଂ ସୂଚି ପୁଣ୍ୟଂ ମଧୁବନଂ ଯତ୍ର ସାନିଧ୍ୟଂ ନିତ୍ୟଦାହାରେ ବୃନ୍ଦାବନ ଧାମ। ଏଭଳି ସେଠି ଭଗବାନଙ୍କୁ ଜଣେ ପ୍ରାପ୍ତ ହୋଇଯିବ, ସବୁଠାରେ ଭଗବାନ ରହିଛନ୍ତି। ତେଣୁ ଜଣେ କଥା ଗୋଟେ ରହିଛି, ଗୋଟେ ଚୋର ଜଣେ ଆସିଥିଲା, ଚୋର ଚୋରି କରିକି ଜୀବନ ଧାରଣ କରୁଥିଲା, କିନ୍ତୁ କୌଣସି କାରଣରୁ ତା'ର ଭାଗ୍ୟ ଉଦୟ ହୋଇଛି, ସେ ଭଗବାନ କଥା ଯେଉଁଠି ପରିବେଷଣ ହେଉଛି ସେଠି ବସିକି ଶୁଣୁଥିଲା। ସେ ବକ୍ତା ଜଣକ ଯେତେବେଳେ ଭଗବାନ କଥା କହୁଛନ୍ତି, ସେହି ସମୟରେ ଭଗବାନଙ୍କ ରୂପକୁ ବର୍ଣ୍ଣନା କରୁଛନ୍ତି। କ'ଣ ସେ ଶ୍ଳୋକ, କସ୍ତୁରୀ ତିଳକଂ ଲଲାଟ ପଟଳେ ବକ୍ଷସ୍ଥଳେ କୌଶୁଭଂ ନାସାଗ୍ରେ ବରମୌତିକଂ କରତଳେ ବେଣୁ କରେ କଙ୍କଣଂ ସର୍ବାଙ୍ଗୈ ହରିଚନ୍ଦନଂ ସୁଲଳିତ କଣ୍ଠେ ଚ ମୁକ୍ତାବଳି ଗୋପ ସ୍ତ୍ରୀ ପରିବେଷ୍ଟିତ ଗୋପାଳ ଚୂଡ଼ାମଣି। ଗୋପାଳ ଚୂଡ଼ାମଣି, ଏଠି ମଣି କଥା ରହିଛି, ଏଠି ମଣି କଥା ରହିଛି, ଆମେ ମଧ୍ୟ ଗୋପାଳ ଚୂଡ଼ାମଣି ଆସିଗଲେ ମଣି ଶ୍ରେଷ୍ଠ, ଗୋପାଳ ଚୂଡ଼ାମଣି, ଗୋପାଳମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଭଗବାନ କୃଷ୍ଣ ନନ୍ଦନନ୍ଦନ। କସ୍ତୁରୀ ତିଳକଂ, ତାଙ୍କ ଶରୀର କିଭଳି, ନାହିଁ ତିଳକ ରେ ସେ ବିଭୂଷିତ ହୋଇଛନ୍ତି, କସ୍ତୁରୀ ତିଳକ, କସ୍ତୁରୀ ଯୁକ୍ତ ତିଳକ, କସ୍ତୁରୀ କେତେ ସୁଗନ୍ଧିତ କସ୍ତୁରୀ ରହିଛି, ବହୁତ ମୂଲ୍ୟବାନ କସ୍ତୁରୀ, ମୃଗର ନାଭିରେ ରହିଛି କସ୍ତୁରୀ। କସ୍ତୁରୀ ତିଳକଙ୍କ ଲଳାଟ ପଟଳେ, ଲଳାଟ ପଟଳରେ କସ୍ତୁରୀକୁ ଧାରଣ କରିଛନ୍ତି, ବକ୍ଷସ୍ଥଳେ କୌସ୍ତୁଭମ୍, ବକ୍ଷରେ ଧାରଣ କରିଛନ୍ତି କୌସ୍ତୁଭମଣି,
ଯେଉଁ ମଣିର ଦାମ ଏ ସମଗ୍ର ବିଶ୍ୱର ବିକିଦେଲେ ମଧ୍ୟ ସେତିକି ଦାମ ହେବ ନାହିଁ, ଏତେ ଦାମ ରହିଛି ତା'ର ଅମୂଲ୍ୟ ମୂଲ୍ୟ ମୂଲ୍ୟ କରିହେବ ନାହିଁ, ଏତେ ଦାମ ରହିଛି। ଆମର କୁହାଯାଏ ଜଗନ୍ନାଥଙ୍କର ଯେଉଁ ସବୁ ରହିଛି ତାଙ୍କର ଯେଉଁ ସବୁ ସବୁ ଅଳଙ୍କାର ଇତ୍ୟାଦି ସବୁ ରହିଛି ତାକୁ ସବୁ ଆସିଥିଲେ ପ୍ରତ୍ନତତ୍ତ୍ୱବିତ୍ମାନେ ଆସିକି କେତେ ମୂଲ୍ୟ ତାହାର ରହିଛି ବୁଝିବା ପାଇଁ ଚାହୁଁଥିଲେ, କିନ୍ତୁ ତାହାର ଯେଉଁ ମୂଲ୍ୟ ରହିଛି ଜାଣିପାରିଲେ ନାହିଁ। ଏତେ ମୂଲ୍ୟ ରହିଛି, ଏସବୁ ରହିଛି ଜଗନ୍ନାଥଙ୍କ ଭଣ୍ଡାରଘରରେ ସବୁ ରହିଛି, ସେସବୁ ଏପର୍ଯ୍ୟନ୍ତ ମଧ୍ୟ ରହିଛି। ମଝିରେ ତାର ଗୋଟେ ଗଣ୍ଡଗୋଳ ହୋଇଥିଲା ଏସବୁ କଥା ପାଇଁ, ଯାହା ବି ହେଉ ଏଇ କୌସ୍ତୁଭର ଦାମ କେହି ଦେଇପାରିବେ ନାହିଁ, ଏଠି ରହିଛି କୌସ୍ତୁଭ ବକ୍ଷସ୍ଥଳ କୌସ୍ତୁଭମ। ଆଉ ଏଇଭଳି ଭାବରେ ତ ତାଙ୍କର ଶରୀର ବର୍ଣ୍ଣନା କରି କେତେ କେତେ ଆଭୂଷଣ ରହିଛି, କେତେ ମୂଲ୍ୟବାନ ସବୁ ରହିଛି, ଅଳଙ୍କାର ସବୁ ରହିଛି। ତେଣୁ ସେ ବ୍ୟକ୍ତି ଜଣଙ୍କ ଚୋର ସବୁ କଥା ସରିଗଲା ପରେ ସବୁ କିଏ କୁଆଡ଼େ ଚାଲିଗଲେ, ବକ୍ତା ଜଣଙ୍କୁ ସେ ଧରିଲା, ଛୁରୀ ଦେଖେଇଲା, କହିଲା ସେଇ ଯେଉଁ ଲୋକକୁ କହୁଥିଲ ସେ ଲୋକ କେଉଁଠି ଅଛି କହ, ମୁଁ ଚୋରି କରିବି। ସେସବୁ କୌସ୍ତୁଭ ଇତ୍ୟାଦି ମଣି ନେଇଗଲେ, ଆଉ ଚୋରି କରିବା ଦରକାର ନାହିଁ, ଗୋଟେ ଥର ସବୁ ପାଇଯିବ ସେ ଧନ। ତେଣୁ ସେ ବ୍ୟକ୍ତି ଜଣଙ୍କ ଜୀବନ ଭାବିଲା ଆଜି ଜୀବନ ଶେଷ ହେଇଯିବ, ତେଣୁ ଭଗବାନଙ୍କୁ ସ୍ମରଣ କରି ସେ କହିଲେ ଏଇ ଭଗବାନ ବୃନ୍ଦାବନରେ ଅଛନ୍ତି ବୋଲି ମୁଁ ଶୁଣିଛି, ସେ ଭଗବାନ ତାଙ୍କ ବିଷୟରେ ମୁଁ ଶୁଣି କଥା କହୁଛି। ତେଣୁ ସେ ଲୋକ ଗଲା ଭଗବାନ ବୃନ୍ଦାବନକୁ, ବୃନ୍ଦାବନକୁ ଯାଇକରି ସେ ତାଙ୍କୁ ଅନ୍ୱେଷଣ କରୁଛନ୍ତି କେଉଁଠି ଭଗବାନ ଅଛନ୍ତି, ଅନ୍ୱେଷଣ କରୁଛନ୍ତି। ଏ ମନୁଷ୍ୟ ଜୀବନ ଲକ୍ଷ୍ୟ ହେବା କଥା ଏଇ ଭଗବାନଙ୍କ ଅନ୍ୱେଷଣ କରିବା କଥା, ତତ୍ତ୍ୱ ଜିଜ୍ଞାସା ଅର୍ଥାତ୍ ବ୍ରହ୍ମ ଜିଜ୍ଞାସା। ତେଣୁ ଯେତେବେଳେ ଭଗବାନଙ୍କ ଅନ୍ୱେଷଣ କରୁଥିଲେ ଭଗବାନ ସେ ପ୍ରାପ୍ତ ହୋଇଗଲେ, ଭଗବାନ ଯେତେବେଳେ ପ୍ରାପ୍ତ ହୋଇଗଲେ ଆଉ ଭଗବାନ ପ୍ରାପ୍ତ ହୋଇଗଲା ପରେ ଆଉ କୌଣସି କାମନା ରହିବ ନାହିଁ, ଏସବୁ କାମନା ଚାଲିଯିବ, ଆଉ କିଛି ଦରକାର ନାହିଁ ଭଗବାନ ପାଇଗଲା ପରେ, ଏସବୁ କଥା ରହିଛି। ତେଣୁ ଇଏ ଧ୍ରୁବ ମହାରାଜ ମଧ୍ୟ ସେଇଭଳି ଭାବରେ ଯଦିଓ ବିରାଟ ବଡ଼ ରାଜ୍ୟ କାମନା କରୁଥିଲେ, କିନ୍ତୁ ଯେତେବେଳେ ଭଗବାନ ପ୍ରାପ୍ତ ହୋଇଗଲେ ହରିଭକ୍ତି ସୁଧଦେବରେ ବର୍ଣ୍ଣନା କରାଯାଇଛି, ପ୍ରଭୁ ମୋର ଆଉ କିଛି ଦରକାର ନାହିଁ। କ'ଣ ସ୍ଥାନ ବିଳାସି ତପସୀ ସ୍ଥିତୋହମ୍ ତ୍ୱାଂ ପ୍ରାପ୍ତବାନ୍ ଦେବ ମୁନୀନ୍ଦ୍ର ଗୁହ୍ୟମ୍ କ'ଣ କାଚଂ ବିଚିହ୍ନନ୍ ଅପି ଦିବ୍ୟ ରତ୍ନମ୍ ସ୍ୱାମୀ କୃତାର୍ଥ ସ୍ୱିଂ ବରଂ ନ ଯାଚେ। ବିରାଟ ବଡ଼ ଧନର ଆବଶ୍ୟକତା ଜଣେ କରୁଥିଲେ, କିନ୍ତୁ ଯେତେବେଳେ ଭଗବାନ ପ୍ରାପ୍ତ ହୋଇଗଲେ ସେସବୁ ଲାଗିଲା ଗୋଟେ କାଚ କେତେ ଖଣ୍ଡ, କାଚ ଖଣ୍ଡ ଭଳି କାଚଟା ଯଦି ଭାଙ୍ଗିଯିବ ତାହେଲେ ସେଇଟାକୁ କେମିତି ଡିସ୍ପୋଜ୍ କେଉଁଠି ରଖି ପକାଇବା ସେଇଟା ଚିନ୍ତା ହୋଇଯିବ କାଚ ଖଣ୍ଡ। କିନ୍ତୁ ଭଗବାନଙ୍କୁ ଯେତେବେଳେ ପ୍ରାପ୍ତ ହେଲେ ତାଙ୍କୁ ଲାଗିଲା ଏଇଭଳି ଭାବରେ ସେ ହୀରା ପ୍ରାପ୍ତ ହୋଇଗଲେ, ହୀରା ହୀରା ପ୍ରାପ୍ତ ହେଲେ ଆଉ କାଚର ମୂଲ୍ୟ କ'ଣ ରହିଛି। ତେଣୁ ସେ କହିଲେ ସ୍ୱାମୀ କୃତାର୍ଥ ସିଂ ବରଂ ନ ଯାଚେ, ମୁଁ କୃତାର୍ଥ ହୋଇଯାଇଛି ପ୍ରଭୁ, ସ୍ୱାମୀ ମୋର ବର ଦରକାର ନାହିଁ। ସେହିଭଳି ଭାବରେ ବହୁତ ଶ୍ରେଷ୍ଠ ରାଜାମାନେ ଆମ ବୈଦିକ ସଭ୍ୟତାରେ ଆମର ଭାରତରେ ବୈଦିକ ସଭ୍ୟତାରେ ଏଭଳି ରାଜାମାନେ ଥିଲେ ଯିଏକି ରାଜ୍ୟକୁ ତ୍ୟାଗ କରିକରି ଭଗବାନଙ୍କ ଅନ୍ୱେଷଣରେ ଯାଇଥିଲେ। ଏହି ବୈଦିକ ସଭ୍ୟତାରେ ବର୍ତ୍ତମାନ ଦେଖନ୍ତୁ କିଭଳି ଭାବରେ ଆମର ପତନ ହୋଇଯାଇଛି, ଏହି ବୈଦିକ ସଭ୍ୟତା ଆମର ଭାରତବର୍ଷରେ ରହିଛି। କିନ୍ତୁ ଆଜିର ଯେଉଁ ନେତାମାନେ ରହିଛନ୍ତି ରାଜନୈତିକ ନେତାମାନେ, ସେମାନେ ଜୀବନ ମୃତ୍ୟୁ ପର୍ଯ୍ୟନ୍ତ ସେ ରାଜନୀତିରେ ରହିବା ପାଇଁ ଚାହୁଁଛନ୍ତି, ସେମାନେ ଚାହୁଁନାହାନ୍ତି ଯେ ସେମାନେ କ'ଣ ନା ଯେତେବେଳେ ତ୍ୟାଗ କରିକରି ଭଗବାନଙ୍କ ଶରଣରେ ଯିବେ। ବୈଦିକ ସଭ୍ୟତାରେ ଏସବୁ ବର୍ତ୍ତମାନର ନେତାମାନଙ୍କର ମନ୍ତ୍ରୀମାନଙ୍କର ଏଇଭଳି ଭାବରେ ଅବସ୍ଥା, ମୃତ୍ୟୁ ପର୍ଯ୍ୟନ୍ତ ସେମାନେ ଏଇ ରହିଛନ୍ତି। କିନ୍ତୁ ଆମର ବୈଦିକ ସଭ୍ୟତା ହେଉଛି କ'ଣ, ଭଗବାନ ରାମଚନ୍ଦ୍ରଙ୍କ ପିତା ଦଶରଥ, ଦଶରଥ ଆମେ ଦେଖିବା, ଦଶରଥ ଯେତେବେଳେ ରାଜ୍ୟ ଶାସନ କରୁଥିଲେ ଗୋଟେ ଥର ଦେଖିଲେ ତାଙ୍କର ମୁକୁଟଟା ଟିକିଏ ଏପଟ ସେପଟ ହୋଇଯାଇଥିଲା, ସଜାଡ଼ିଲା ବେଳକୁ ମୁକୁରରେ ଆଇନାରେ ଦେଖିଲେ କର୍ଣ୍ଣ କାନ ପାଖରେ କେତୋଟି କେଶ ପାଚିଗଲାଣି। ତେଣୁ ଚିନ୍ତା କଲେ ମୋର ବାର୍ଦ୍ଧକ୍ୟ ଆସିଗଲା, ବର୍ତ୍ତମାନ ମୁଁ ମୋର ପୁତ୍ରକୁ ରାଜା ଦେଇକରି ମୁଁ ଚାଲିଯିବି, ବିଦାୟ ନେବି, ଏଇଭଳି ଭାବେ ଚିନ୍ତା କରୁଛନ୍ତି, ଭଗବାନଙ୍କ ଶରଣରେ ଯିବି ଏଇଭଳି ଭାବେ ଚିନ୍ତା କରୁଥିଲେ। ତେଣୁ ତାଙ୍କର ଗୁରୁଦେବ ବଶିଷ୍ଠଙ୍କୁ ପଚାରିଲେ, ଗୁରୁଦେବ କ'ଣ ଗୋଟେ ଶୁଭ ତିଥି ଦେଖନ୍ତୁ ଯେଉଁ ତିଥିରେ ମୁଁ ପୁତ୍ରଙ୍କୁ ପ୍ରଦାନ କରିବି, ରାଜ ଅଭିଷେକ କରିବି। ସେ କହିଲେ ଆପଣ ଯେଉଁଦିନ କରିବେ ସେଇଦିନ ହେଉଛି ଶୁଭ ତିଥି, ଏ ଭଗବାନ ଭଗବାନଙ୍କର ଶୁଭ କ'ଣ ଅଶୁଭ କ'ଣ, ଭଗବାନ ସିଏ। ତେଣୁ ଡିକ୍ଲାର ହୋଇଗଲା ଆସନ୍ତାକାଲି ରାଜ୍ୟ ଅଭିଷେକ ହେବ, ସାରା ଅଯୋଧ୍ୟାରେ ଆନନ୍ଦ ଖେଳିଗଲା, ରାମ ରାଜା ହେବେ, ସବୁ ଆନନ୍ଦରେ ସବୁ ନୃତ୍ୟ ଗୀତ କରିବା ପାଇଁ ଲାଗିଲେ। କିନ୍ତୁ ଦେବତାମାନଙ୍କର ଭାଳେଣୀ ପଡ଼ିଗଲା, କ'ଣ ହେବ, ରାମ ଯଦି ଭଗବାନ ରାଜା ହେଇଯିବେ ଅଯୋଧ୍ୟାରେ ରହିଲେ ଆମର କଥା କିଏ ବୁଝିବ, ରାବଣ ଠାରୁ କେମିତି ଆମେ ମୁକ୍ତ ପାଇ ମୁକ୍ତି ହେବୁ ରାବଣ। ତେଣୁ ସେ ଯାଇକରି କହିଲେ ବାଣୀ ଦେବୀ ସରସ୍ୱତୀ, ସରସ୍ୱତୀ କହିଲେ ଦେବୀ ମା ଆପଣ ଆମକୁ ରକ୍ଷା କରନ୍ତୁ। ହଁ ଏଇଭଳି ଭାବରେ ସରସ୍ୱତୀ ଦେବୀ ଚିନ୍ତା କରି କ'ଣ କରିବା, ତେଣୁ ଆସି ପହଞ୍ଚିଗଲେ ଅଯୋଧ୍ୟାରେ। ରାତି ପାହିଲେ ଭଗବାନ ରାମଚନ୍ଦ୍ର ରାଜା ହେବେ, କ'ଣ କରିବେ, ଦେଖିଲେ ଉପଯୁକ୍ତ ପାତ୍ର କିଏ, ଆଜି ଦେଖିଲେ ଏ ମନ୍ଥରା ରହିଛି, ମନ୍ଥରାରେ ମନ୍ଥରାର ଯେଉଁ ବୁଦ୍ଧି ରହିଛି ମତିକୁ ମନ୍ଥିଦେଲେ ମା, ଯେଉଁ ଦେବୀ ସରସ୍ୱତୀ ମନ୍ଥିଦେଲେ ତା'ର ମତି ବିଗିଡ଼ିଗଲା। ତେଣୁ ସିଏ ମଧ୍ୟ ଭଗବାନ ରାମଚନ୍ଦ୍ରକୁ ଭଲ ପାଉଥିଲା, କିନ୍ତୁ ମତି ବିଗିଡ଼ିଗଲା, ତେଣୁ ତାହାର ଅଲଗା ପ୍ରକାର ବିଦ୍ୱେଷ ଭାବ ଆସିଗଲା। ତେଣୁ ଏଇଭଳି ଭାବରେ କୈକେୟୀଙ୍କୁ ସେ ଏଇଭଳି ଭାବରେ କଥା କହୁଛି, ସବୁ ଆମେ ଏତେ ଆଲୋଚନା କରିବା ନାହିଁ ସେସବୁ କଥା। ତେଣୁ ଏଇଭଳି ଭାବରେ ରାତି ପାଇଲେ ରାମଚନ୍ଦ୍ର ରାଜା ହେଇଥାନ୍ତେ, କିନ୍ତୁ ଚେଞ୍ଜ ହେଇଗଲା, ପରିବର୍ତ୍ତନ ହେଇଗଲା, ଭଗବାନ ଗଲେ ବନବାସ ଗଲେ। ତାପସ ବେଶ ବିଶେଷ ଉଦାସୀ 14 ବର୍ଷ ରାମ ବନବାସୀ, ଏସବୁ ଲୀଳା ରହିଛି ଭଗବାନ ରାମଚନ୍ଦ୍ର ଲୀଳା 25,000 ଶ୍ଳୋକରେ ଆମର ବର୍ଣ୍ଣନା କରିଛନ୍ତି ବାଲ୍ମୀକି, 25,000 ଶ୍ଳୋକରେ ବର୍ଣ୍ଣନା କରିଛନ୍ତି। ଏତେ ଗ୍ରନ୍ଥ କୋଟି ବି କୋଟି କୋଟି ଗ୍ରନ୍ଥ ରହିଛି ଭଗବାନ ରାମଚନ୍ଦ୍ରଙ୍କର। ତେଣୁ ଆମ ଭାଗବତମାନେ ମଧ୍ୟ ଭଗବାନ ରାମଚନ୍ଦ୍ରଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି, 2 ଅଧ୍ୟାୟରେ ନବମ ସ୍କନ୍ଧରେ 2 ଅଧ୍ୟାୟରେ ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଏଠି ଯେଉଁ ଉଦ୍ଧାର କରିଛନ୍ତି ଆମର ରୁକ୍ମିଣୀ ଦେବୀ, ଏଇ ସୀତାଦେବୀ, ସେଇ ସୀତାଦେବୀ, ସେଇ ରୁକ୍ମିଣୀ ଦେବୀ, ଏସବୁ ଆମେ ଆଗରୁ ବର୍ଣ୍ଣନା କରିଛେ। ସେ କହୁଛନ୍ତି ଅନ୍ୟ ରାଜାମାନଙ୍କର ଯେଉଁମାନେ ତ୍ୟାଗ କରିକି ଚାଲିଯାଇଥିଲେ, ବହୁତ ରାଜ୍ୟ, ସମୃଦ୍ଧ ରାଜ୍ୟ, ସମଗ୍ର ପୃଥିବୀର ସେମାନେ ସମ୍ରାଟ ଥିଲେ। ଗୋଟିଏ ଆମର ଯେମିତି ବର୍ତ୍ତମାନ ଭାରତବର୍ଷ ରହିଛି ସେମିତି ନୁହଁ, ସମଗ୍ର ପୃଥିବୀର ସମ୍ରାଟ ଥିଲେ। କେତେ ତାଙ୍କର ଧନ ଥିଲା, କେତେ ଐଶ୍ୱର୍ଯ୍ୟ ଥିଲା, କେତେ ସମ୍ପତ୍ତି ଥିଲା, ସେ ଶ୍ରୀ ସୀତାରାମର କହୁନ ଯେଉଁ କି, କିନ୍ତୁ ଏସବୁ ତ୍ୟାଗ କରିକିରି ଚାଲିଗଲେ, ବଣକୁ ଚାଲିଗଲେ ଭଗବାନଙ୍କ ଅନ୍ୱେଷଣରେ। ସେ କଥା କହୁଛନ୍ତି ରୁକ୍ମିଣୀ ଦେବୀ, ଯଦ୍ ମାଂଛୟା ନୃପଶିଖାମଣି, ମୁଁ ରାଜାମାନଙ୍କ ଭିତରେ ଶ୍ରେଷ୍ଠ ସମ୍ରାଟ ନୃପଶିଖାମଣି, ସେମାନେ ସବୁ କିଏ ନା ଅଙ୍ଗ, ଅଙ୍ଗ ଜଣେ ରାଜା ଥିଲେ ଯିଏକି ଧ୍ରୁବ ମହାରାଜଙ୍କର ବଂଶରେ ଆସୁଛନ୍ତି, ଅଙ୍ଗ ଯିଏକି ବୈନ୍ୟ, ବୈନ୍ୟ ବେଣଙ୍କର ପିତା, ଯାହାଙ୍କର ପୁତ୍ର ହେଉଛନ୍ତି ବେଣ, ଯିଏକି ଜଣେ ନାସ୍ତିକ ବ୍ୟକ୍ତି ଥିଲେ, ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି। କିନ୍ତୁ ଅଙ୍ଗ ଏ ପୁଅ ଯେଉଁ ରହିଛି ବେଣ, ଏଭଳି ଭାବରେ କ'ଣ ବିଭିନ୍ନ ପ୍ରକାର ସବୁ ଦୁଷ୍କୃତି କାର୍ଯ୍ୟ କରୁଥିଲେ, ଅଙ୍ଗରାଜ ବିରକ୍ତ ହୋଇକରି ବା ତାଙ୍କ ଉପରେ ହେଇକରି ରାଜତ୍ୟାଗକୁ ଚାଲିଯାଇଥିଲେ, ଭଗବାନଙ୍କ ଶରଣରେ ଯାଇଥିଲେ। ସେହିଭଳି ଭାବରେ ବୈନ୍ୟ ବେଣ, ବେଣ ଜଣେ ରାଜା ଥିଲେ ଯିଏକି ବେଣଙ୍କର ପୁତ୍ର ବୈନ୍ୟ, ବୈନ୍ୟ କହିଲେ ପୃଥୁ ମହାରାଜ, ଭଗବାନଙ୍କର ଅବତାର, ଭଗବାନଙ୍କ ଅବତାର, ସମଗ୍ର ପୃଥିବୀର ସମ୍ରାଟ ଥିଲେ। ସେ ଭାଗବତ 4ର୍ଥସ୍କନ୍ଧରେ ପୃଥୁ ମହାରାଜଙ୍କ କଥା ଆସୁଛି, ବହୁତ କଥା ରହିଛି। ପୃଥୁ ମହାରାଜ କଥା କହିଲେ ତ ଗୋଟେ ମାସ ଲାଗିବ ବା ବର୍ଷଟେ ଲାଗିବ ପୃଥୁ ମହାରାଜ କଥା, ଆମେ କ'ଣ ବର୍ଣ୍ଣନା କରିବା। ତେଣୁ ପୃଥୁ ମହାରାଜ ଏଭଳି ଥିଲେ, ସେହି ସମୟର ଅବସ୍ଥା ଏଭଳି ଥିଲା, ଲୋକମାନେ ଖାଇବାକୁ ପାଇଲେ ନା ପାଉନଥିଲେ, ଆମର ଯେମିତି ଆମର କଥା ରହିଛି ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା, ସେହିଭଳି ଅବସ୍ଥା ହୋଇଯାଇଥିଲା। ପୃଥୁ ମହାରାଜ ଭଗବାନଙ୍କର ଅବତାର, କାରଣ ତାଙ୍କର ପିତା ବେଣ ଏ ଭଗବାନଙ୍କୁ ସ୍ୱୀକାର କରୁନଥିଲେ, ସବୁ ପ୍ରକାର ଅଧାର୍ମିକ କାର୍ଯ୍ୟ କରୁଥିଲେ, ତେଣୁ ଲୋକମାନେ ଏଭଳି ଭାବରେ ଅଧର୍ମରେ ବ୍ୟାପୃତ ହୋଇକି ରହିଥିଲେ। ପୃଥିବୀ ଦେବୀ ଖାଦ୍ୟ ବନ୍ଦ କରିଦେଲେ, ସପ୍ଲାଏ କଲେ ନାହିଁ ଖାଦ୍ୟ, ସବୁ ତାଙ୍କର ଗର୍ଭରେ ରଖିଦେଲେ, ପୃଥିବୀ ରଖିଦେଲେ। ତେଣୁ ପୃଥୁ ଭଗବାନ, ପୃଥୁ ମହାରାଜ ଭଗବାନଙ୍କ ଅବତାର, ସେ କ୍ରୋଧ ପ୍ରକାଶ କରିକିରି ଏ ପୃଥିବୀକୁ ହତ୍ୟା କରିବା, ପୃଥିବୀ ଦେବୀ ଯେଉଁ ରହିଛନ୍ତି ସେ ତୁମକୁ ହତ୍ୟା କରିବା ପାଇଁ ବସିଲେ। ପୃଥିବୀ ଦେବୀ ଗୋଟେ ଗାଭୀ ରୂପ ଧାରଣ କରିକି ଧାଇଁଲେ, ତେଣୁ ତାପରେ ସେ ଯେଉଁ ପ୍ରାର୍ଥନା କଲେ, ପୃଥୁ ମହାରାଜ ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଆପଣ ମୋର ପିତା ଭଳି, ଆଉ ଆପଣ ମୋତେ ହତ୍ୟା କଲେ କେମିତି ହେବ, ନା ତୁ କାହିଁକି ଦେଉନାହୁଁ ଖାଦ୍ୟ ଦେଉନାହୁଁ କାହିଁକି ନା ଆପଣଙ୍କ ପିତା ବେଣ ଏଭଳି ଭାବରେ ଆଧାର୍ମିକ କାର୍ଯ୍ୟରେ ବ୍ୟାପୃତ ରହିଥିଲେ ଲୋକମାନେ କିଛି ଧର୍ମ କାର୍ଯ୍ୟ କରୁନଥିଲେ ଏ ଯେଉଁ ଖାଦ୍ୟଶସ୍ୟ ସବୁ ରହିଛି ଖାଦ୍ୟଶସ୍ୟ କ'ଣ ପାଇଁ ରହିଛି ବର୍ତ୍ତମାନ ମଧ୍ୟ ସେଇ ଅବସ୍ଥା ହେଇଛି ଲୋକମାନେ ଏ ଖାଦ୍ୟଶସ୍ୟ ନିଜ ଇନ୍ଦ୍ର ତୃପ୍ତିରେ ଲଗାଉଛନ୍ତି ଏଇ ଖାଦ୍ୟଶସ୍ୟ ଯେଉଁ ଭଗବାନ ଦେଇଛନ୍ତି ଏଇଟା ଭଗବାନଙ୍କ ପ୍ରଦାନ କରିବା ପାଇଁ ରହିଛି ଭଗବାନଙ୍କର ଉପଭୋଗ ପାଇଁ ରହିଛି ସେ ଖାଦ୍ୟଶସ୍ୟ ସେଇଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ ଯଜ୍ଞ ଶ୍ରେଷ୍ଠା ସିନ ସନ୍ତୋ ମୁଚ୍ୟନ୍ତେ ସର୍ବକ୍ଷଣ ବିଷୟ ଭୁଞ୍ଜନ୍ତେ ତୁ ଏବଂ ପାପା ଯେ ପଚନ୍ତି ଆତ୍ମକାରଣ ଲୋକମାନେ ଶତକଡ଼ା 99 ଭାଗ ଲୋକ ବର୍ତ୍ତମାନ ସବୁ କିଏ କ'ଣ 10 ବାଜିଲେ ଅଫିସ୍ ଯିବେ 9 ସାଢେ 9 ଭିତରେ ରେଡ଼ି ହେଇଯିବେ ଖାଇକି ପଳେଇବେ ଯେଉଁ ଖାଦ୍ୟ ଗ୍ରହଣ କରିବେ କ'ଣ ଖାଇବେ ରୋଷେଇ କରିକି ଖାଇବା ପାଇଁ ଆରମ୍ଭ କରିବେ ଭଗବାନଙ୍କୁ ଭୋଗ ଲଗେଇବା ନାହାନ୍ତି ଏ ଇନ୍ଦ୍ର ତୃପ୍ତି ପାଇଁ ସେ ବ୍ୟବସ୍ଥା କରାଯାଉଛି ତେଣୁ ସେମାନେ ପାପଭକ୍ଷଣ କରୁଛନ୍ତି ତେଣୁ ଏହିଭଳି ଭାବରେ ଅଧିକାଂଶ ଲୋକ କରୁଛନ୍ତି ବେଣଙ୍କ ସମୟରେ ସେହିଭଳି ଭାବରେ ହେଉଥିଲା ତେଣୁ ପୃଥିବୀ ଦେବୀ ଖାଦ୍ୟଶସ୍ୟକୁ ବନ୍ଦ କରିଦେଲେ ସପ୍ଲାଇ ବନ୍ଦ କରିଦେଲେ ତେଣୁ ଆଉ ଖାଦ୍ୟ ହେଲା ନାହିଁ ଲୋକ ସଙ୍କଟ ପଡ଼ିଗଲା ଖାଦ୍ୟ ସଙ୍କଟ ହୋଇଗଲା ତେଣୁ ତାପରେ ସେ କହିଲେ ପୃଥୁ ମହାରାଜଙ୍କୁ କହିଲେ ଆପଣ ବର୍ତ୍ତମାନ ମୋତେ ଦୋହନ କରନ୍ତୁ ମୋର ଗର୍ଭରେ ରହିଯାଇଛି ସେ ଶସ୍ୟ ସବୁ ରହିଯାଇଛି ଆପଣ ଦୋହନ କରିକିରି ସେ ସବୁ ବାହାର କରନ୍ତୁ ତାର ଉପାୟ ହେଉଛି ସେଇଭଳି ଭାବରେ ତେଣୁ ପୃଥୁ ମହାରାଜ ସେ ପୃଥିବୀକୁ ଦୋହନ କଲେ ଏହିସବୁ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି କିଭଳି ଭାବେ ପୃଥିବୀ ଦେବୀଙ୍କ ପାଖରେ ସବୁକିଛି ରହିଛି ଯିଏ ଯାହା ଚାହିଁବ ସେ ସବୁ ପ୍ରଦାନ କରିବ ପୃଥିବୀ ଦେବୀ ଏଇଭଳି ଭାବରେ ସବୁ କଥା ରହିଛି ସବୁ ଦୋହନ କରିକିରି ଯାହାର ଯାହା ଆବଶ୍ୟକତା ସେମାନେ ସବୁ ପ୍ରାପ୍ତ ହୋଇଗଲେ ପୃଥୁ ମହାରାଜ କିନ୍ତୁ ସେ ମଧ୍ୟ ଯେତେବେଳେ ତାଙ୍କର ବାର୍ଦ୍ଧକ୍ୟ ଆସିଲା ସେ ରାଜ୍ୟକୁ ତ୍ୟାଗ କରି ତାଙ୍କ ପୁତ୍ରଙ୍କୁ ପ୍ରଦାନ କରିକିରି ଚାଲିଗଲେ ତାଙ୍କ ପତ୍ନୀଙ୍କ ସହିତ ଅର୍ଚିଙ୍କ ସହିତ ଚାଲିଗଲେ ଭଗବାନଙ୍କ ଅନ୍ୱେଷଣରେ ବାନପ୍ରସ୍ଥ ବା ଯେଉଁ ସନ୍ୟାସ ଗ୍ରହଣ କରିକି ଚାଲିଗଲେ ଭଗବାନଙ୍କ ଅନ୍ୱେଷଣରେ ଏହିଭଳି ଭାବରେ ଆମ ବୈଦିକ ସଭ୍ୟତା ରହିଛି ସବୁ ରାଜାମାନେ ସବୁ ତାଙ୍କର ପୁତ୍ରମାନଙ୍କୁ ରାଜ୍ୟ ଶାସନ ପ୍ରଦାନ କରିକି ସେ ସବୁ ଚାଲିଯାଆନ୍ତି ଏଠି ସେସବୁ କଥା କହୁଛନ୍ତି ବହୁତ କଥା ରହିଛି ଆମେ କ'ଣ କହିବା ଅଳ୍ପ ସମୟ ଭିତରେ ବେଣରାଜାଙ୍କ ପୁତ୍ର ପୃଥୁ ଭଗବାନ ଏ କଥାଟି ରହିଛି ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେତେବେଳେ ରାଜସ୍ୱ ଯଜ୍ଞ ହେଉଥିଲା ଭଗବାନଙ୍କର ଭଗବାନ ମାନେ ଯୁଧିଷ୍ଠିର ମହାରାଜ କରୁଥିଲେ ରାଜସ୍ୱ ଯଜ୍ଞ ସେହି ସମୟରେ ପ୍ରଶ୍ନ ଉଠିଲା କାହାକୁ ପ୍ରଥମ ପୂଜା କରାଯିବ ଅଗ୍ରପୂଜ୍ୟ କିଏ ତେଣୁ ସହଦେବ କହିଲେ ଅଗ୍ରପୂଜ୍ୟ ହେଉଛନ୍ତି ଭଗବାନ କୃଷ୍ଣ ଆଉ କିଏ ଅଗ୍ରପୂଜ୍ୟ ହୋଇପାରିବେ ଏବଂ ଭୀଷ୍ମଦେବ ମଧ୍ୟ ଯେ ଜଣେ ମହାଜନ ସେ ସେଇଟାକୁ ଅନୁମୋଦନ କଲେ ଭଗବାନ କୃଷ୍ଣ ହେଉଛନ୍ତି ଅଗ୍ରପୂଜ୍ୟ ମହାପ୍ରଭୁ ମଧ୍ୟ ତାଙ୍କର ଜୀବନରେ ଆମେ ଦେଖିବା ମହାପ୍ରଭୁ ମଧ୍ୟ ସେ କଥା କହୁଛନ୍ତି ଆରାଧ୍ୟ ଭଗବାନ ବ୍ରଜେଶ ତନୟ ଜ୍ୟେଷ୍ଠ ଆରାଧ୍ୟ ରହିଛନ୍ତି ତାଙ୍କ ଭିତରୁ ଶ୍ରେଷ୍ଠ ଆରାଧ୍ୟ ହେଉଛନ୍ତି ବ୍ରଜେଶ ତନୟ ନନ୍ଦ ମହାରାଜାଙ୍କ ପୁତ୍ର ତେଣୁ ଯେତେବେଳେ ଭଗବାନଙ୍କର ପୂଜା ହେଉଥିଲା ଅଗ୍ରପୂଜା କରୁଥିଲେ ଯୁଧିଷ୍ଠିର ମହାରାଜ ସେହି ସମୟରେ ଏ ଶିଶୁପାଳ ଭଗବାନଙ୍କ ବିରୁଦ୍ଧରେ ବହୁତ ପ୍ରକାର ତାଙ୍କର ସମାଲୋଚନା କରୁଥିଲେ ତାଙ୍କୁ ବହୁତ ପ୍ରକାର ଗାଳି ଦେଉଥିଲେ ଅନ୍ୟ ଯେଉଁ ଭଗବାନଙ୍କର 20,800 ରାଜା ଥିଲେ ଯିଏକି କ'ଣ ଜରାସନ୍ଧ ତାଙ୍କୁ ବନ୍ଦୀ କରି ରଖିଥିଲା ତାଙ୍କୁ ହତ୍ୟା କରିଥାନ୍ତା ଏସବୁ ପୂର୍ବରୁ 10ମ ସ୍କନ୍ଧ 72 ଅଧ୍ୟାୟରେ 73 ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି ତେଣୁ ସେମାନଙ୍କୁ ସବୁ ଭଗବାନ ତାଙ୍କୁ ଜରାସନ୍ଧକୁ ଭୀମ ଯାଇକରି ହତ୍ୟା କରିଛନ୍ତି ଏହିସବୁ 28 ଧରି ଯୁଦ୍ଧ ହେଇକି ଏ ବହୁତ ବିସ୍ତାର ଲୀଳା ସବୁ ରହିଛି ସେମାନେ ସବୁ ଆସି ସେଇଠି ରହିଛନ୍ତି ଭଗବାନ ତାଙ୍କୁ ଉଦ୍ଧାର କରିଛନ୍ତି ତେଣୁ ସେମାନେ ଏଇଟା ସହିପାରୁନଥିଲେ ଏବଂ ଭଗବାନଙ୍କୁ ଯେଉଁମାନେ ଭକ୍ତ ସେମାନେ ସହିପାରୁନଥିଲେ ଭଗବାନଙ୍କ ବିରୁଦ୍ଧରେ ଏଇଭଳି ଭାବରେ ଯେଉଁ ଶିଶୁପାଳ ନିନ୍ଦା କରି ଚାଲୁଥିଲେ ତେଣୁ ସେମାନେ ଚାହୁଁଥିଲେ ହତ୍ୟା କରିଦେବା ପାଇଁ କିନ୍ତୁ ଭଗବାନ ତାଙ୍କୁ ଅଟକେଇଲେ ତେଣୁ ଏହିଭଳି ଭାବ କାରଣ ଭଗବାନ ପ୍ରତିଶ୍ରୁତି ଦେଇଥିଲେ ତାଙ୍କର ମା ଯିଏକି ଭଗବାନଙ୍କ ପିଉସୀ ଯେମିତି କୁନ୍ତି ଭଗବାନଙ୍କ ପିଉସୀ ସେହିଭଳି ଭାବରେ ତାଙ୍କର ମା ମଧ୍ୟ ଭଗବାନ ପିଉସୀ ଥିଲେ ତାଙ୍କୁ ସେ ପ୍ରତିଶ୍ରୁତି ଦେଇଥିଲେ 100 ନିନ୍ଦା ସେ ସହିବେ 100 ପର୍ଯ୍ୟନ୍ତ ସହିବେ ତାପରେ ତାକୁ ହତ୍ୟା କରିବେ ଏସବୁ କଥା ରହିଛି ତେଣୁ ଯେତେବେଳେ 100 ହୋଇଗଲା ସମସ୍ତଙ୍କ ସାମ୍ନାରେ ଭଗବାନ ତାଙ୍କ ସୁଦର୍ଶନ ଚକ୍ରରେ ତାର ଶିରକୁ ଛେଦନ କଲେ ଶିରକୁ ଯେତେବେଳେ ଛେଦନ କଲେ ସମସ୍ତଙ୍କ ସାମ୍ନାରେ ତାର ଶରୀରରୁ ଗୋଟେ ଜ୍ୟୋତି ଆସିକରି ଭଗବାନ ଶରୀରରେ ମିଶିଗଲା ପାଦପଦ୍ମରେ ତେଣୁ ଏଇଟା ଦେଖି ଯୁଧିଷ୍ଠିର ମହାରାଜ କି ଜଣେ ଧର୍ମରାଜ ସେ ବିସ୍ମିତ ହୋଇଗଲେ। ପିଲାଦିନରୁ ଯେତେବେଳେ ଠିକ୍ ଭାବରେ କଥା କହିପାରୁନଥିଲେ ସେତେବେଳେ ସେ ଭଗବାନ ବିରୁଦ୍ଧରେ ସମାଲୋଚନା କରୁଥିଲା ବା ନିନ୍ଦା କରୁଥିଲା ଏ ଶିଶୁପାଳ, କିନ୍ତୁ ସିଏ ସାଯୁଜ୍ୟ ମୁକ୍ତି ପ୍ରାପ୍ତ ହେଲା, ଭଗବାନ ଶରୀରରେ ମିଶିଗଲା, ଆଶ୍ଚର୍ଯ୍ୟ ହୋଇଗଲେ। ଯଦି ତା ବେଣ ଯେଉଁ କ'ଣ ତାର ପ୍ରକୃତରେ ତାର ଜୁହାରେ ଶ୍ୱେତକୁଷ୍ଠ ହୋଇଯିବା କଥା ଯୁଧିଷ୍ଠିର ମହାରାଜ କହିଲେ, ଯେମିତି ବେଣ ଭଗବାନଙ୍କର ଗ୍ରହଣ ନ କରିକି ଭଗବାନ ବିରୁଦ୍ଧ କରିକିରି ସେ ନର୍କକୁ ଯାଉଥିଲେ, କିନ୍ତୁ ଇଏ କେମିତି ସାଯୁଜ୍ୟ ମୁକ୍ତି ପ୍ରାପ୍ତ ହୋଇଗଲେ, ଏଇଭଳି ଭାବରେ ପ୍ରଶ୍ନଟି ପଚାରିଥିଲେ ଯୁଧିଷ୍ଠିର ମହାରାଜ ଧର୍ମରାଜ। ତେଣୁ ନାରଦ ମୁନି ସପ୍ତମ ସ୍କନ୍ଧରେ ତାର ସବୁ ଉତ୍ତର ଦେଇଛନ୍ତି, ଏ ବେଣଙ୍କର କଥା ଏଇ ଭଗବାନଙ୍କ ଯେଉଁ ରହିଛି ଏସବୁ କଥା ବର୍ଣ୍ଣନା କରିଛନ୍ତି। ତାହାଦେହରେ ସେ କହିଛନ୍ତି ଯେ ବେଣ କୌଣସି ଉପାୟରେ ଭଗବାନଙ୍କର ଚିନ୍ତା କରୁନଥିଲା। ବହୁତ ବ୍ୟକ୍ତି ରହିଛନ୍ତି ଭଗବାନ ବିରୋଧ କରୁଛନ୍ତି, କିନ୍ତୁ ଭଗବାନ ସବୁ ଚିନ୍ତା କରୁଥିଲେ। ଯେମିତି ଗୋପୀ କାମାଦ, ଗୋପୀମାନେ ଭଗବାନ ପ୍ରତି ଏ କାମ କହିଲେ ଶୁଦ୍ଧ ପ୍ରେମ, ଶୁଦ୍ଧ ପ୍ରେମରେ ଭଗବାନ ପ୍ରତି ଆକୃଷ୍ଟ ହୋଇଥିଲେ। ଗୋପ୍ୟ କାମାତ ଭୟାତ କଂସୋ, କଂସ ଭୟ କରୁଥିଲା, ରାତିରେ ଶୋଇପାରୁନଥିଲା, ଯୁଆଡ଼େ ଯାଉଥିଲା ସବୁବେଳେ ସେ ଦେଖୁଥିଲା ଭଗବାନଙ୍କୁ ଦର୍ଶନ କରୁଥିଲା ସିଏ, କିନ୍ତୁ ଭଗବାନଙ୍କର ସିଏ ସବୁବେଳେ ଭୟରେ ଯୁକ୍ତ ହୋଇଥିଲା, ତେଣୁ ଆନନ୍ଦ ପ୍ରାପ୍ତ ହୋଇପାରୁନଥିଲା। ଏ ସପ୍ତମ ସ୍କନ୍ଧରେ ଏସବୁ ଲୀଳା ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ କଂସ ଭୟାତ କଂସ ଦ୍ୱେଷା ଚୈଦ୍ୟା ଦୟନ ରୂପ ଚୈଦ୍ୟ ଚିଦିରାଜ ଏ ଶିଶୁପାଳ ଆଉ ଅନ୍ୟମାନେ ଦନ୍ତବକ୍ର ଇତ୍ୟାଦି ଏମାନେ ସବୁ ଭଗବାନ ଦ୍ୱେଷ କରୁଥିଲେ। ସମ୍ବନ୍ଧାତ୍ ବିଷ୍ଣୟ, ବିଷ୍ଣୁ ବଂଶରେ ଯେଉଁମାନେ ଆସୁଛନ୍ତି ସେମାନେ ଭଗବାନଙ୍କ ସମ୍ବନ୍ଧୀ, ଭଗବାନ ଯଦୁକୂଳରେ ସେମାନେ ସବୁ ବିଷ୍ଣୁମାନେ ଯଦୁକୂଳରେ ଆସୁଛନ୍ତି ଭଗବାନଙ୍କ ସମ୍ବନ୍ଧ, କିଏ ପିତା ମାତା କିଏ କ'ଣ ଭାଇ ବହୁତ ଏସବୁ ରହିଛନ୍ତି, ସମ୍ବନ୍ଧ ରହିଛନ୍ତି ବିଷ୍ଣୁ ବଂଶରେ। ବିଷ୍ଣୟ ସମ୍ବନ୍ଧାତ୍ ଏବଂ ସ୍ନେହାତ୍ ଜୁୟଂ, ନାରଦ ମୁନି ଯୁଧିଷ୍ଠିର ମହାରାଜ କହୁଛନ୍ତି ପାଣ୍ଡବମାନେ ତୁମେ ଭଗବାନଙ୍କ ସହିତ ସ୍ନେହରେ ଯୁକ୍ତ ହେଇଛ, ଏବଂ ଭକ୍ତ୍ୟା ଭୟଂ ବିଭୁ, ଭୟଂ କହିଲେ ବହୁ ବଚନରେ ନାରଦ ମୁନି କହୁଛନ୍ତି, କାରଣ ଆମମାନଙ୍କୁ ସବୁ ନେଇକରି ହିସାବ କରି କହୁଛନ୍ତି ସିଏ, ଆମେମାନେ ସବୁ ଭଗବାନ ସହିତ ଭକ୍ତିରେ ଯୁକ୍ତ ହେଇଛେ, ଭକ୍ତ୍ୟା ଭୟଂ ବିଭୁ। କିନ୍ତୁ କଥମପି ନ ବେନ ସ୍ୟାତ୍ ପଞ୍ଚାନାଂ ପୁରୁଷଙ୍କ ପ୍ରତି ତସ୍ମାତ୍ କେନାପି ଉପାୟନ ମନ କୃଷ୍ଣ ନିବେଶେ, କୌଣସି ଉପାୟରେ ବେଣ ଭଗବାନଙ୍କୁ ଚିନ୍ତା କରୁନଥିଲା। ତେଣୁ ନାରଦ ମୁନି ଏ କ'ଣ ଏ ଯୁକ୍ତିଟି ଦେଇଛନ୍ତି ବା ଏ ସିଦ୍ଧାନ୍ତ ଦେଇଛନ୍ତି, କେନାପି ଉପାୟନ, ଯଦି ଆମେ ଭଗବାନ ଭଲ ନ ପାଉଛେ ତାହେଲେ ମଧ୍ୟ ଆମେ ଭଗବାନ ହିଂସା କରିକି ମଧ୍ୟ ବା ଭଗବାନ ଘୃଣା କରିକି ମଧ୍ୟ ବା ଭଗବାନ ଦ୍ୱେଷ କରିକି ମଧ୍ୟ ଭଗବାନଙ୍କ ନାମ ନେବା, କେନାପି ଉପାୟନ ମନ କୃଷ୍ଣ ନିବେଶେ, ହରେ କୃଷ୍ଣ ହରେ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ। ତେଣୁ ବୈନ୍ୟ ବେଣଙ୍କର ପୁତ୍ର ପୃଥୁ ମହାରାଜ ଭଗବାନଙ୍କ ଅବତାର, ସେ ଦୋହନ କଲେ ଏବଂ ପୃଥିବୀରେ ଶାନ୍ତି ସ୍ଥାପନ ହେଲା, ସମସ୍ତେ ସେମାନଙ୍କର ଯାହାର ଯାହା ଆବଶ୍ୟକତା ପୂରଣ ହେଲା। ସେଥିପାଇଁ ମହି ପୃଥିବୀକୁ ମହି ବୋଲି କୁହାଯାଉଛି, ପ୍ରଥମ ସ୍କନ୍ଧ ଦଶମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଯୁଧିଷ୍ଠିର ମହାରାଜଙ୍କ ଶାସନରେ ଧର୍ମରାଜ ଥିଲେ, ଏଭଳି ଭାବରେ ଶାସନ କରୁଥିଲେ, ପ୍ରଜାମାନେ କେତେ ଆନନ୍ଦରେ ନଥିଲେ, ପ୍ରଜାମାନେ କେତେ ଆନନ୍ଦରେ ନଥିଲେ। ଏଥିରୁ ଆମେ ଜାଣିବା କାମଂ ବର୍ଷ ପର୍ଜନ୍ୟ, ଏଇ ଯେଉଁ ବୃଷ୍ଟି ହେଉଛି, ବୃଷ୍ଟି ମାଧ୍ୟମରେ ସମସ୍ତଙ୍କର ସବୁକିଛି ଆବଶ୍ୟକତା ପୂରଣ ହୁଏ, ଖାଲି ଜଳ ବୃଷ୍ଟିରେ ଆସେ ନାହିଁ, ବୃଷ୍ଟି ଖାଲି ଆମେ ଦେଖୁଛେ ଖାଲି ଜଳ ଆସୁଛି ନା, ସବୁ ଜିନିଷ ଆସୁଛି, ପୃଥିବୀର ଆବଶ୍ୟକତା ସେ ପୂରଣ କରୁ, ଜଳ ମାଧ୍ୟମରେ ସବୁକିଛି ଆସୁଛି। କାମ ବର୍ଷ ପର୍ଯ୍ୟନ୍ତ ସର୍ବକାମ ଦୁଃଖାମ ମହି, ମହି କହିଲେ ପୃଥିବୀକୁ ମହି କୁହାଯାଏ, କାରଣ ସେ ସମସ୍ତଙ୍କର ସମସ୍ତ କାମନା ପୂରଣ କରିପାରିବେ, ସର୍ବକାମ ଦୁଃଖାମ ମହି। ଶିଚି ସୁଷ୍ମ ପ୍ରଧାନ ଗାଭ, ଯୁଧିଷ୍ଠିର ମହାରାଜଙ୍କ ଶାସନରେ ଗାଭୀମାନେ ଏତେ ଆନନ୍ଦିତ ଥିଲେ, ତାଙ୍କର ପହ୍ନାରୁ କ୍ଷୀର ସ୍ୱତଃ ଜାତ ହେଉଥିଲା, କ୍ଷୀର ସ୍ୱତଃ ଜାତ ହେଉଥିଲା, ସେଇଥିରେ ପୃଥିବୀ ଦେବୀ କ'ଣ ଶିଚିଶୁ ସେ ସବୁ ଜଳସିକ୍ତ ହୋଇଯାଉଥିଲେ, ଶିଚିଶୁ ସବୁ ପ୍ରଧାନ ଗାଭ ପୟ ସୋଦି ସୁତିର ମୁଦା, ଏତେ ତାଙ୍କର ପହ୍ନାରେ କ୍ଷୀର ହୋଇଯାଉଥିଲା, ମନକୁ ମନ ଶ୍ରାବ ହେଉଥିଲା, କ୍ଷୀର ଶ୍ରାବ ହେଉଥିଲା, ଏତେ ମୁଦା ଏତେ ଆନନ୍ଦିତ ଥିଲେ। କିନ୍ତୁ ବର୍ତ୍ତମାନ ଦେଖନ୍ତୁ କିଭଳି ଅବସ୍ଥା, ଗାଭୀମାନଙ୍କର কিভাবে ভাবের অবস্থা রয়েছে কোণ কহবা আমি সেসব বিষয়ে এইভাবে অবস্থা আসি ধর্মর গ্লানি হয়ে যাচ্ছি তেমন এ সেপা কুয়া যায় সর্বকাম দুঃখামহি পৃথিবী যেতে জীব রহবে প্রভুপাদ মহারাজ কহ 84 লক্ষ প্রকার জীব অনেক কিন্তু মনুষ্য মাত্র 4 লক্ষ প্রকার মনুষ্য ইয়ে বিশাখা এ ফোন সুইচটা বন্ধ ফ্যান সুইচটা বন্ধ করে এই যে রয়েছে মনুষ্য মাত্র 4 লক্ষ প্রকার কিন্তু পশু পক্ষী ইত্যাদি করি 80 লক্ষ প্রকার জীব অনেক তাহলে 80 লক্ষ প্রকার জীবঙ্কর কাহার খাদ্য সংকট রইলি রয়েছে কার অছি প্রভুপাদ মহারাজ কিন্তু গোটে হাতি গোটে থরকরে 40 কেজি খাদ্য সে গ্রহণ করবে 40 কেজি দরকার তার হাতি কিন্তু তাকে খাদ্য কি দেছি কিন্তু গোটে পিম্পুড়ি তার কোণ গোটে গ্রেন দরকার গোটে গ্রেন গোটে হলে তার সন্তুষ্ট হয়ে এইভাবে ভাবে অনেক জীব রয়েছে অনেক প্রকার তাঁর সব আবশ্যকতা রয়েছে সব পূরণ করছেন পৃথিবী দেবী পূরণ করছি তাহলে মনুষ্য 4 লক্ষ প্রকার মনুষ্যের কাহি এত প্রকার অভাব আসুচি কারণ কম আমি শ্রীশ্রীমন্ত গৌরবন্দ সিং মহারাজ গোটে কথা কহতি কহতি কণ না যদি রাস্তায় কোণী কারণ গোটে চাউল বস্তাটে পড়িগলা চাউল বস্তাটে পড়িগলা তাহলে গোটে পক্ষী আসিকি তার যেতে দরকার সে থণ্টরে নেই উড়ি যাব গোটে পশুটে আসিকি তার যেতে দরকার সে খাইকি পড়ে যাব চালি যাব কিন্তু যদি গোটে মনুষ্য আসিলা সে বস্তাটাকে ধরি উঠেই চালিব ইয়ে হচ্ছে সংকটর কারণ হচ্ছে এইটা খাদ্য সংকট ইসাবাসম ইদম বিশ্বম যত কিঞ্চিত জগত্যাং জগত তেন ত্যক্তেন ভুঞ্জিতা মা কৃতক সিদ্ধানম ইয়ে আমার বৈদিক সংস্কৃতি ইসাবাসম ইদম সবকিছু ভগবান কর তেণু এইভাবে ভাবে গোটে থরে গোটে কথাটি রয়েছে এ গ্রেন আজ বি গাজ হ্যান্ডস রেক লিও টলস্টয় রুষিয়ার জনে কবি এটা রচনা করে লিও টলস্টয় সে গোটে রচনা করে এ গ্রিন আজ বি গাজ হ্যান্ডস রেক গোটে এইসব কহিলে বহু সময় পড়ে আর সময় নাই সেই সময়ের গোটে কুকুড়া আন্ডা ভাগ সব হোলা ধান যে হচ্ছে কুকুড়া আন্ডা ভাগ হোলা এত বিরাট বিরাট হোলা এইসব কথা রয়েছে তেমন সেতবে সে রাজা যেত জাঁলে সে পচারে কোটি তোমার সেই সব হোলা না আমার সেই সময় কোণী ইয়ে কোণ সীমা নথিলা যার যেতে দরকার সে সেতিক চাষ করুলা আমার যেমন বর্তমানে এইটা আমার সেটা তার করি প্লট হয়ে যাই সেসব নথিলা সেত ইসা বা আসম ইদম সব সবকিছু ভগবান কর যার যেত দরকার লা সে সেতিক চাষ করি সেতিক সন্তুষ্ট রুলে এইভাবে ভাবে আমার বৈদিক সভ্যতা রয়েছে তেমন ইয়ে কণ পৃথু মহারাজ সেইভাবে ভাবে এমন প্রজা মানে তাঁর শাসনের বহু আনন্দ রয়েছে আমি চিন্তা করে পারা না ভগবান রামচন্দ্রকর রাজ্য যুধিষ্ঠ মহারাজ কৃষ্ণকর রাজ্য সে কিভাবে ভাবে প্রজা মানে আনন্দের লে তেমন সে রাজা মানে ত্যাগ করে পড়ে যাওলে জঙ্গলকে চালছে ভগবানকে অন্বেষণে জয়ন্ত জয়ন্ত কে জয়ন্তী ঋষভদেব ভগবান ঋষভদেব ইয়ে পঞ্চম স্কন্ধের বর্ণনা করা যাই ঋষভদেব যে ভগবান অবতার তাঁর পত্নী হচ্ছেন জয়ন্তী যে হচ্ছেন ইন্দ্রকর কন্যা ঋষভদেব এইভাবে ভাবে তাঁর শক্তি লা ইন্দ্রদেব তাঁর তাঁকু ঈর্ষা করুলে তেমন সে আজ্যের বর্ষা কলে না ঋষভদেব ভগবান সে সবকিছু করেপারে সে তাঁর যোগশক্তি বর্ষা কলে তেমন ইন্দ্রদেব তাঁর শরণ গলে তাঁর শরণ যাইকি তাঁর কন্যাকে প্রদান কলে জয়ন্তী ইন্দ্রকর কন্যা হচ্ছে জয়ন্তী তেমন ঋষভদেব ভগবান তাঁর বিবাহ করে স্বর্গের তাঁর বিবাহ হয়েছিল জয়ন্তী তাঁর 100 পুত্র 100 পুত্র জ্যেষ্ঠ পুত্র হচ্ছেন ভরত যাঁক নাম অনুসারে আমার দেশের নাম হচ্ছে ভারতবর্ষ সে ভরত জয়ন্ত কে জয়ন্ত জয়ন্তী পুত্র ইয়ে হচ্ছেন ভরত যে কি সমগ্র পৃথিবীর সম্রাট লে ভরত বিষয়ে ভাগবত পঞ্চম স্কন্ধ বর্ণনা করা যাই এটি উন্নত ভক্ত লে সে কুযাই ভাগবত গোটে শোক অনেক বহু আমি জাঁয়া তাঁর কত সমৃদ্ধি লা কুযাই ଯେଉଁ କ'ଣ ଶ୍ରୁତ ରାଜଂ ହୃଦିସ୍ପୃଶ କ'ଣ ଏଭଳି ଭାବରେ ତାଙ୍କର ସମଗ୍ର ପୃଥିବୀ ତାଙ୍କର ରାଜ୍ୟ ତାଙ୍କର ଥିଲା, କିଛି ସେଇଥିରୁ ତାଙ୍କର ଜାଣିବା କେତେ ତାଙ୍କର ଐଶ୍ୱର୍ଯ୍ୟ ଥିଲା। ଯେଉଁ ଦୁଶ୍ଚ ଯାହା ସୃହୃଦ ରାଜ୍ୟ ହୃଦିସ୍ପୃଶ ଜଣେ ତ୍ୟାଗ କରିପାରିବ ନାହିଁ, ଦୁଶ୍ଚ ଯାହା ଜଣେ ତ୍ୟାଗ କରିପାରିବ ନାହିଁ, ଏତେ ସବୁ ଐଶ୍ୱର୍ଯ୍ୟ ତାଙ୍କ ପାଖରେ ଥିଲା କିନ୍ତୁ ସେ ତ୍ୟାଗ କରି ପଳାଇ ଆସିଲେ। କ'ଣ କ'ଣ ତାଙ୍କ ପାଖରେ ଥିଲା ଐଶ୍ୱର୍ଯ୍ୟ ନା ସୃହୃଦ, ବହୁତ ତାଙ୍କର ବନ୍ଧୁବାନ୍ଧବ ମାନେ ସବୁ ଥିଲେ ସୃହୃଦ, ଏବଂ ରାଜ୍ୟ ସମଗ୍ର ପୃଥିବୀ ତାଙ୍କର ରାଜ୍ୟ ଥିଲା। ହୃଦିସ୍ପୃଶ ସେମାନେ ହୃଦୟରେ ତାଙ୍କୁ ଭଲ ପାଉଥିଲେ ରାଜାଙ୍କୁ ଭରତଙ୍କୁ। ଏବଂ ଯେଉଁ ଦୁଷ୍ଟ ଯାହା ଦାର ତାଙ୍କର ପତ୍ନୀ, ସେଇଭଳି ଭାବରେ ତାଙ୍କର ପତ୍ନୀ ମଧ୍ୟ ଥିଲେ। ଯେଉଁ ଦୁଷ୍ଟ ଯାହା ଦାର ସୁତାନ ତାଙ୍କ ପୁତ୍ରମାନେ ମଧ୍ୟ ଥିଲେ। ରାଜ୍ୟ ଏସବୁ ତ୍ୟାଗ କରିକିରି ଯହୁ ଯୁବେବ ଯୁବକ ଅବସ୍ଥାରେ ଯାଇଯାଇଥିଲେ, ବୃଦ୍ଧ ଅବସ୍ଥା ହେଇନଥିଲା ତାଙ୍କୁ, ଯଦିଓ ସେ କୋଟିଏ ବର୍ଷ କାଳ ରାଜ୍ୟ ଶାସନ କରିଥିଲେ। କୋଟିଏ ଏକ କୋଟି ବର୍ଷ ଆମେ ଚିନ୍ତା କରିପାରିବା ନାହିଁ, ଏତେ ବର୍ଷ ରାଜ୍ୟ ଶାସନ କରିକିରି ମଧ୍ୟ ଯୁବକ ଅବସ୍ଥାରେ ଥିଲେ। କିନ୍ତୁ ଉତ୍ତମ ଶ୍ଳୋକ ଲାଳସା ଭଗବାନଙ୍କ ବିଷୟରେ ଶୁଣିକିରି ତାଙ୍କ ପ୍ରତି ଏତେ ଆସକ୍ତି ଆସିଗଲା, ରାଜ୍ୟକୁ ତ୍ୟାଗ କରିଦେଲେ, ତାଙ୍କ ପୁତ୍ରଙ୍କୁ ପ୍ରଦାନ କରିକିରି ଜଙ୍ଗଲକୁ ଆସିଗଲେ। ଆମର ଯେଉଁ ରହିଛନ୍ତି କୁଲସ୍ଥ ଆଶ୍ରମକୁ ଆସି ପହଞ୍ଚିଗଲେ, ସେଇଠି ଭଗବାନଙ୍କର ଭଜନ କରିବା ପାଇଁ ଆରମ୍ଭ କଲେ। ଏଇସବୁ କଥା ବହୁତ କଥା ରହିଛି। ଗୋଟେ ହରିଣ ପ୍ରତି ତାଙ୍କର ଆସକ୍ତି ହୋଇଗଲା, ତେଣୁ ସେ ପରଜନ୍ମରେ ଗୋଟେ ହରିଣ ଜନ୍ମ ନେଲେ। ତାପରେ ମଧ୍ୟ ଜଡ଼ଭରତ ରୂପରେ ଆସିଥିଲେ, ଯଦିଓ ସେ ସବୁ ଜାଣନ୍ତି କିନ୍ତୁ ଜଡ଼ଭରତ ଜଡ଼ ଭଳି କାର୍ଯ୍ୟ କରୁଥିଲେ। ତେଣୁ ରାଜା ରଘୁବଣ ଯିଏକି ସିନ୍ଧୁ ସୌବର ରାଜା ଥିଲେ, ସେ ଆତ୍ମ ଜ୍ଞାନ ପ୍ରାପ୍ତ ହେବା ପାଇଁ ଯାଉଥିଲେ, ତାଙ୍କୁ ସେସବୁ ଜ୍ଞାନ ପ୍ରଦାନ କରି ସେସବୁ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ବହୁତ କଥା ରହିଛି। ତେଣୁ ସେ ଭରତ ଜୟନ୍ତ କହିଲେ, ସେ ଭରତ ଜୟନ୍ତ ନାହୁସ ନହୁସ ଜଣେ ରାଜା ଥିଲେ ଯେ ଏଇ ଚନ୍ଦ୍ରବଂଶରେ ଆସୁଛନ୍ତି, ବୁଦ୍ଧ ତାଙ୍କ ପୁତ୍ର ପୁରୁରବା ଏଇଭଳି ଭାବରେ ତାଙ୍କର ପୁତ୍ର ହୋଇକରି ନହୁସ ଜଣେ ରାଜା ଥିଲେ, ଏତେ ଉନ୍ନତ ରାଜା ଥିଲେ ଯିଏକି ଇନ୍ଦ୍ର ହୋଇଥିଲେ, ସ୍ୱର୍ଗରେ ଯାଇକି ଇନ୍ଦ୍ର ହୋଇଥିଲେ। ଏ ବହୁତ ଘଟଣା ରହିଛି, ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଇନ୍ଦ୍ର କ'ଣ କଲେ ନା, ଇନ୍ଦ୍ର ଯେଉଁ ହତ୍ୟା କଲେ ଯେଉଁ ବୃତ୍ରାସୁରଙ୍କୁ, ସେଥିପାଇଁ ତାଙ୍କ ପଛରେ ଧାଇଁଲା ଇଏ ଯେଉଁ ବ୍ରହ୍ମ ଅଭିଶାପ ବା ବ୍ରହ୍ମ ହତ୍ୟା ଦୋଷ ଧାଇଁଲା, ଯେଉଁ ଯାଇ ଲୁଚିକି ରହିଲେ, ଯେଉଁ ରହିଛନ୍ତି ମାନସରୋବରରେ ଗୋଟେ ପଦ୍ମର ନାଡ଼ରେ ଆଶ୍ରୟ କରି 1000 ବର୍ଷ ଧରି ସେ ରହିଥିଲେ। ଏବଂ ସେହି ସମୟରେ ଏ ନୌଶ ରାଜା ହୋଇଥିଲେ, ଇନ୍ଦ୍ର ରାଜା ହୋଇଥିଲେ, ଇନ୍ଦ୍ର ହୋଇଥିଲେ ସ୍ୱର୍ଗର ରାଜା ହୋଇଥିଲେ ଇନ୍ଦ୍ର। ତାଙ୍କର ପୁତ୍ର ହେଉଛନ୍ତି ଯଯାତି ମହାରାଜ। ଯଯାତି ମହାରାଜଙ୍କର ଯେଉଁ ରହିଛି, ଯଯାତି ମହାରାଜଙ୍କ ବଂଶରେ ଭଗବାନ କୃଷ୍ଣ ଆସୁଛନ୍ତି। ଯଯାତି ମହାରାଜ ତାଙ୍କ 5 ପୁତ୍ର, ତାଙ୍କ ଜ୍ୟେଷ୍ଠ ପୁତ୍ର ହେଉଛି ଯଦୁ, ଯଦୁ ବଂଶରେ ଭଗବାନ କୃଷ୍ଣ ଆସୁଛନ୍ତି। ତେଣୁ ସେ ଯଯାତି ମହାରାଜ ସେ ମଧ୍ୟ ବାର୍ଦ୍ଧକ୍ୟ ଅବସ୍ଥାରେ ରାଜ୍ୟକୁ ତ୍ୟାଗ କରିକି ଭଗବାନଙ୍କ ଶରଣରେ ଯାଇଥିଲେ। ନାହୁସ ନହୁସଙ୍କର ପୁତ୍ର ନାହୁସ, କେବଳ ପୁତ୍ରର ନାମ ନେଇଗଲେ ଆମେ ଜାଣିଯିବା ତାଙ୍କର ପିତାଙ୍କର ନାମ, ତାଙ୍କର କୁଳର ନାମ ସବୁକିଛି ଜାଣିଯିବା। ଇଏ ଆମର ବୈଦିକ ସଂସ୍କୃତି, ଏଭଳି ଭାବରେ ନାମକରଣ କରାଯାଉଥିଲା। ତେଣୁ ଆମେ ଶୁଣୁଛେ କିଭଳି ଭାବରେ ଅଜାମିଳ ତାଙ୍କ ପୁତ୍ରର ନାମକରଣ ଯେଉଁ ହୋଇଥିଲା ନାରାୟଣ, ସେ ପୁତ୍ରକୁ ଡାକିକିରି ସେ ଭଗବାନଙ୍କ ଧାମକୁ ଚାଲିଗଲେ। ଏଭଳି ଭାବରେ ଆମ ବୈଦିକ ସଂସ୍କୃତି ରହିଛି। ତେଣୁ ଏଠି କହେ ଗୟାଦୟ, ଗୟ ଏ ପ୍ରିୟବ୍ରନ୍ତ ବଂଶରେ ଆସୁଛନ୍ତି। ଗୟ ପ୍ରିୟବ୍ରନ୍ତ ବଂଶରେ ମଧ୍ୟ ଋଷଭଦେବ ଆସୁଛନ୍ତି, ସେହି ବଂଶରେ ଆସୁଛନ୍ତି। ଗୟ ଜଣେ ରାଜା ଥିଲେ ଯିଏକି ଭଗବାନଙ୍କୁ ଜଣେ ଅବତାର। ଆଦି ଆଦି ଶବ୍ଦରେ ଅର୍ଥରେ ସନାତନ ଗୋସ୍ୱାମୀ କହୁଛନ୍ତି ପ୍ରିୟବ୍ରତ ଇତ୍ୟାଦି, ଏମାନେ ସବୁ ରାଜ୍ୟକୁ ତ୍ୟାଗ କରିକିରି ବଣକୁ ଚାଲିଯାଇଥିଲେ, ଭଗବାନଙ୍କୁ ଅନ୍ୱେଷଣ କରିବା ପାଇଁ ବଣକୁ ଚାଲିଯାଇଥିଲେ। ତେଣୁ ଏ ଜଣେ ସେତିକି ଆନନ୍ଦ ନ ପାଇଲେ ଜଣେ ଏସବୁ କି ତ୍ୟାଗ କରିପାରିବ? ଜଣେ ଆମର ପ୍ରାଇମ୍ ମିନିଷ୍ଟର ବା ଚିଫ୍ ମିନିଷ୍ଟର ଯଦି ହେବ, ତାଙ୍କୁ ଯେଉଁ ସବୁ ପ୍ରକାର ସୁଯୋଗ ମିଳୁଛି, ସେ ମୃତ୍ୟୁ ପର୍ଯ୍ୟନ୍ତ ସେ ତ୍ୟାଗ କରିପାରିବେ ନାହିଁ, କାରଣ ସେ ଜାଣିନାହାନ୍ତି ତା'ଠାରୁ ଆଉ ଗୋଟେ ଉନ୍ନତ ଆନନ୍ଦ ଅଛି ବୋଲି ସେମାନେ ଜାଣିନାହାନ୍ତି। ଯିଏ ଜାଣିବ ସେ ତ୍ୟାଗ କରିଦେବ, ଏଇ ରାଜ୍ୟ କ'ଣ ସବୁକିଛି ତ୍ୟାଗ କରିଦେବ, ବୋଇଲେ ଛୁଆ ଏତା ସବୁ ତ୍ୟାଗ କରିଦେବ କାରଣ ଆଉ ଗୋଟେ ଉନ୍ନତ ଆନନ୍ଦ ରହିଛି। ଏହିସବୁ ଆନନ୍ଦକୁ ସେମାନେ ଜାଣିଥିଲେ, ବୈଦିକ ନୀତି ଅନୁସାରେ ସେମାନେ ଜୀବନଯାପନ କରୁଥିଲେ, ତେଣୁ ଭଗବାନ ବିଷୟରେ ଜାଣିଥିଲେ। ଭଗବାନ ଯେଉଁ ଆନନ୍ଦ ଜଣେ ପ୍ରାପ୍ତ ହେବ ସେ ଆନନ୍ଦ ବଢ଼ି ବଢ଼ିକା ଯିବ। ଆନନ୍ଦାମ ବୁଦ୍ଧି ବର୍ଦ୍ଧନମ ସବୁଦିନ ଆମେ ସକାଳେ ପାଠ କରୁଛେ। ଭୌତିକ ଜଗତର ଯେଉଁ ଆନନ୍ଦ ସେଇଟା ହେଉଛି ଆଦ୍ୟନ୍ତମନ୍ତ, ଯେଉଁ ଆନନ୍ଦର ଆଦି ଅଛି ସେ ଆନନ୍ଦର ଅନ୍ତ ଅଛି। ତେଣୁ ବୁଦ୍ଧିମାନ ବ୍ୟକ୍ତିମାନେ ସେଥିରେ ଆନନ୍ଦିତ ହୁଅନ୍ତି ନାହିଁ। କିନ୍ତୁ ଆମର ଯେଉଁମାନେ ରାଜନୀତିରେ ରହିଛନ୍ତି, ନେତାମାନେ ସବୁ ରହିଛନ୍ତି, ସେମାନେ ଅନ୍ୟମାନଙ୍କ ପାଇଁ କହିଦେଇଛନ୍ତି ତୁମେ ଏତିକି ବର୍ଷ ହେଲେ ଚାକିରିରୁ ତୁମେ ଅବସର ନେବ, ଅନ୍ୟମାନଙ୍କ ପାଇଁ ବ୍ୟବସ୍ଥା କଲେ ନିଜ ପାଇଁ ନାହିଁ। ଇଏ ହେଉଛି କଥା, ଏ ଅନ୍ୟମାନଙ୍କ ପାଇଁ ଯଦି ଅବସର ବୟସ ରହିଛି ତାଙ୍କ ପାଇଁ କାହିଁ ରହିବ ନାହିଁ? ତାଙ୍କର ସେମାନେ ମନୁଷ୍ୟ ନୁହନ୍ତି ନା କ'ଣ? ସେମାନେ ଅଲଗା, ତାଙ୍କ ଅଲଗା ଷ୍ଟାଣ୍ଡାର୍ଡ଼, ତାଙ୍କର ମଧ୍ୟ ଆବଶ୍ୟକତା ଅଛି। କିନ୍ତୁ ସେଇଟା କ'ଣ ତାଙ୍କର ପ୍ରକୃତ ତାଙ୍କର ମଙ୍ଗଳ ହେବ ସେଇଟା ସେମାନେ ବୁଝିପାରୁନାହାନ୍ତି। ସେମାନେ ଭାବୁଛନ୍ତି ଏ ଲୋକମାନେ ସବୁ ସରକାରଙ୍କ ପଇସା ନେଇଯାଉଛନ୍ତି କହିକି ତାଙ୍କୁ ବିଦାୟ ଦେଇଦେଉଛନ୍ତି, କିନ୍ତୁ ନିଜେ ବିଦାୟ ନେଉନାହାନ୍ତି। କିନ୍ତୁ ଆମର ପ୍ରଭୁପାଦ ମହାରାଜ ଏଇ ମହାତ୍ମା ଗାନ୍ଧୀଙ୍କୁ ତାଙ୍କର ଯେଉଁ ତାଙ୍କୁ ମର୍ଡ଼ର କରାଗଲା ତା ପୂର୍ବରୁ ସେ ତାଙ୍କୁ ଗୋଟେ ଚିଠି ଲେଖିଥିଲେ, ଆପଣଙ୍କର ବହୁତ ଯଶ ରହିଛି, ଆପଣ ଏ ରାଜନୀତିରୁ ଅବସର ନେଇକରି ଆସି ଭଗବାନ କଥା ପ୍ରଚାର କର, ଗୀତା ପ୍ରଚାର କରନ୍ତୁ। ଗୀତାକୁ ଧରି ସେ ସବୁବେଳେ ଚାଲୁଥିଲେ, କିନ୍ତୁ ରାଜନୀତିକୁ ଛାଡ଼ିପାରୁନଥିଲେ ମହାତ୍ମା ଗାନ୍ଧୀର ଅନ୍ତିମ ସମୟ ପର୍ଯ୍ୟନ୍ତ। କିନ୍ତୁ ଯେଉଁମାନେ ଏ ଭଗବାନଙ୍କର ଶରଣ ଯାଇନାହାନ୍ତି, ଗୋଟେ ଉନ୍ନତ ଆନନ୍ଦ ପ୍ରାପ୍ତ ହୋଇନାହାନ୍ତି, ସେମାନେ ଛାଡ଼ିପାରିବେ ନାହିଁ। ଆମେ ଦେଖୁଛେ ଆମର ଯେଉଁ ବର୍ତ୍ତମାନର ଭାରତର ଇତିହାସ ସବୁ ରହିଛି, ଯେତେ ଆମ ମାନେ ଯେତେ ସବୁ ରାଜନୀତିରେ ଯେଉଁମାନେ ମୁଖ୍ୟରେ ରହିଛନ୍ତି ଛାଡ଼ିପାରୁଛନ୍ତି ନା? ଛାଡ଼ିପାରୁନାହାନ୍ତି, କାହିଁକି ନା? ଜାଣିନାହାନ୍ତି ଗୋଟେ ଉନ୍ନତ ଆନନ୍ଦ ରହିଛି ସେଇଟା ଜାଣିନାହାନ୍ତି। ଯେଉଁମାନେ ଆମ ବୈଦିକ ସଂସ୍କୃତିରେ ଆମେ ଦେଖୁଛେ ଯେଉଁମାନେ ସେସବୁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ସେମାନେ ସବୁ ତ୍ୟାଗ କରି ପଳାଇ ଯାଉଛନ୍ତି, ସବୁ ରାଜ୍ୟ ଇତ୍ୟାଦି ସବୁ ଐଶ୍ୱର୍ଯ୍ୟକୁ ତ୍ୟାଗ କରିକିରି ଭଗବାନଙ୍କୁ ଶରଣ ଯାଉଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, ଏଇଟା କଥା କୁହାଯାଉଛି। ରୁକ୍ମିଣୀ ଦେବୀ କହୁଛନ୍ତି, ଆମର ବୈଦିକ ଇତିହାସକୁ ସେ ଜାଣନ୍ତି ସବୁ ରୁକ୍ମିଣୀ ଦେବୀ, ସେ ତ ଭଗବାନଙ୍କର ଶକ୍ତି ସବୁ ସେ ଜାଣନ୍ତି। ତଥାପି ମାନବ ଲୀଳା କରୁଥିଲେ, ଏସବୁ ଅଧ୍ୟୟନ କରିଛନ୍ତି, ଶୁଣିଛନ୍ତି, ସାଧୁମାନଙ୍କଠାରୁ ଶୁଣିଛନ୍ତି। ଆମର ଭାରତର ଇତିହାସ ବୈଦିକ ଇତିହାସ ଆର୍ଯ୍ୟ ସଭ୍ୟତା, ଏଇଟା ଆର୍ଯ୍ୟ ସଭ୍ୟତା, କେତେ ଉନ୍ନତ ସଭ୍ୟତା। ଭଗବତ ଗୀତା ଆରମ୍ଭରେ ଭଗବାନ କହୁଛନ୍ତି ଅର୍ଜୁନଙ୍କୁ, ତୁମେ ଏଇ ଯେଉଁ ଅନାର୍ଯ୍ୟ ଗୁଣ କେଉଁଠୁ ଆସିଲା ତୁମର? କୁତସ୍ଥ ଆକସ୍ମଣ ବିଦମ ବିଷମେ ସମ୍ପସ୍ଥିତମ ଅନାର୍ଯ୍ୟ ଦୁଷ୍ଟମ ଅସ୍ୱର୍ଗମ ଅକୃତ କରମ ଅର୍ଜୁନ, ଏସବୁ ଅନାର୍ଯ୍ୟ କଥା କାହିଁ କହୁଛ ତୁମେ ଅର୍ଜୁନ? ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ଅର୍ଜୁନକୁ, ଅନାର୍ଯ୍ୟ ସବୁ, ଏଇ ଆର୍ଯ୍ୟ ସଭ୍ୟତା ହେଉଛି ବୈଦିକ ସଭ୍ୟତା ହେଉଛି ଆର୍ଯ୍ୟ ସଭ୍ୟତା, ଆଉ ସବୁ ହେଉଛି ଅନାର୍ଯ୍ୟ। କିନ୍ତୁ ସେମାନେ ଭାବୁଥିଲେ କ'ଣ? ସେମାନେ ଭାବୁଛନ୍ତି ଆମେ ହେଉଛୁ ଆର୍ଯ୍ୟ, ଏମାନେ ହେଉଛନ୍ତି ଅନାର୍ଯ୍ୟ, ଆମେ ସବୁ ଅନାର୍ଯ୍ୟ, ସେମାନେ ହେଉଛନ୍ତି ଆର୍ଯ୍ୟ, ଏଭଳି ଭାବରେ କଥା। ଯାହା ହେଉ, ବୈଦିକ ସଭ୍ୟତା ବର୍ତ୍ତମାନ ସାରା ପୃଥିବୀରେ ଚାଲିଯାଇଛି, ବ୍ୟାପ୍ତ ହୋଇଛି ସାରା ପୃଥିବୀରେ ବୈଦିକ ସଭ୍ୟତାକୁ। ସେ ମେଛ ସଭ୍ୟତାର ଲୋକମାନେ ଗ୍ରହଣ କରୁଛନ୍ତି, ବୈଦିକ ସଭ୍ୟତାକୁ ଗ୍ରହଣ କରିକିରି ଆମର ଭଳି ଜୀବନଯାପନ କରୁଛନ୍ତି, ଭଗବାନଙ୍କ ଶରଣ ଯାଇକରି ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି। କିନ୍ତୁ ଆମର ବୈଦିକ ସଂସ୍କୃତିରେ ଯେଉଁମାନେ ଏପର୍ଯ୍ୟନ୍ତ ମଧ୍ୟ ରହିଛନ୍ତି ଲୋକମାନେ, ସେମାନେ ଏହାର ମହିମାକୁ ଜାଣିନାହାନ୍ତି। ସେମାନେ ସବୁ ମ୍ଲେଚ୍ଛ ସଭ୍ୟତାକୁ, ମ୍ଲେଚ୍ଛ ଧର୍ମକୁ ଗ୍ରହଣ କରୁଛନ୍ତି, ଏସବୁ କଥା ରହିଛି। ଯାହା ହେଉ, ଏଇ କଥା ପ୍ରସଙ୍ଗରେ ଆସିଗଲା। ତେଣୁ ଜାହାନ୍ତ ନାଉସ ଗୟାଦୟ, ଏମାନେ ଆଦି ଏଇଭଳି ପ୍ରିବତ ରାଜା ଏଇଭଳି ଭାବେ ଅନେକ ରହିଛନ୍ତି, କେତେ ହିସାବ କରିବା, ଅନେକ ଆଦୟ ଅନେକ ରାଜା ରହିଛନ୍ତି। ତେଣୁ ଏମାନେ ସବୁ ଐକ୍ୟପତ୍ୟମ ସମଗ୍ର ପୃଥିବୀର ସମ୍ରାଟ ଥିଲେ, ଗୋଟେ ଛୋଟିଆ ଦେଶର ଓଡ଼ିଶାର ରାଜା ଥିଲେ ବା ଚିଫ୍ ମିନିଷ୍ଟର ଥିଲେ ତା ନୁହଁ, ସମଗ୍ର ପୃଥିବୀର ସମ୍ରାଟ ଥିଲେ। ସେମାନେ ସବୁ ତ୍ୟାଗ କରିକିରି ଭଗବାନଙ୍କ ଶରଣରେ ଯାଇଛନ୍ତି, ରାଜନୀତିକୁ ତ୍ୟାଗ କରିକି ଭଗବାନ ଶରଣରେ ଯାଇଛନ୍ତି। ରାଜ୍ୟଙ୍ଗ ବିସୃଜ୍ୟ ବିବିଶୁ ବନମମ୍ବୁଜାକ୍ଷ, ରାଜ୍ୟଙ୍ଗ ବିସୃଜ୍ୟ, ରାଜ୍ୟକୁ ସେ ତ୍ୟାଗ କରିଦେଉଥିଲେ, କାରଣ ସେହିଭଳି ଭାବରେ ଭଗବାନ ପାଖରେ ଠାରୁ ସେ ଆନନ୍ଦ ପ୍ରାପ୍ତ ହେଉଥିଲେ, ଏ ଯେଉଁ ନିଚ ଆନନ୍ଦକୁ ସେ ତ୍ୟାଗ କରିଦେଉଥିଲେ। ଭଗବତ ଗୀତାରେ ଭଗବାନ ସେ କଥାଟି କହିଛନ୍ତି, କ'ଣ ସେ ଶ୍ଳୋକଟି ଦ୍ୱିତୀୟ ଅଧ୍ୟାୟରେ ସବୁ ରହିଛି, ଯେଉଁ ଗୋଟା ରହିଛି, ପରଂ ଦୁଷ୍ଟା ନିବର୍ତ୍ତତେ ରସବର୍ଜଂ ରସପିୟସ୍ୟ ପରଂ ଦୁଷ୍ଟା ନିବର୍ତ୍ତତେ। ହଁ, ସେ ଯେଉଁ ରହିଛି ଏଇ ଯେଉଁ ଇନ୍ଦ୍ରିୟ ଯେଉଁ ଗ୍ରାହ୍ୟ ସବୁ ବସ୍ତୁ ରହିଛି, କି ତ୍ୟାଗ କରିପାରିବେ ନାହିଁ। ହଁ, କିନ୍ତୁ ଜଣେ ଯେତେବେଳେ ଉନ୍ନତ ସ୍ୱାଦ ପ୍ରାପ୍ତ ହେବେ, ସେ ଏଇସବୁ ନିମ୍ନତର ସ୍ୱାଦକୁ ତ୍ୟାଗ କରିଦେବେ। ପ୍ରଭୁପାଦ ମହାରାଜ ଯାଇଥିଲେ ଆମେରିକାକୁ, ସେ ସମୟରେ ଆମେରିକାବାସୀମାନେ ସବୁ ହିପି ହେଇଯାଇଥିଲେ, ମଦ ଇତ୍ୟାଦି ନିଶାସକ୍ତ ହେଇଥିଲେ। ହଁ, ଆମେରିକା ସରକାର କୋଟି କୋଟି ଡଲାର ଖର୍ଚ୍ଚ କଲେ ମଧ୍ୟ ତାଙ୍କୁ ଭଲ କରିପାରୁନଥିଲେ। କିନ୍ତୁ ଯେତେବେଳେ ସେମାନେ ପ୍ରଭୁପାଦଙ୍କ ସହିତ ଯୋଗ ଦେଲେ, ସେତେବେଳେ ସେମାନେ ସବୁ ତ୍ୟାଗ କରିଦେଲେ ସେଇଟାକୁ, କାରଣ ପରମ ଦୁଷ୍ଟ ନିବର୍ତ୍ତନ୍ତି। ଗୋଟେ ଉନ୍ନତ ସ୍ୱାଦ ସେମାନେ ପ୍ରାପ୍ତ ହେଲେ, ତାହା ତୁଳନାରେ ଏ ମଦ ନିଶାଟା କ'ଣ। ଜଣେ ବ୍ୟକ୍ତି ଥରେ ପ୍ରଭୁପାଦ ମହାରାଜ କହିଲେ, ଆପଣ ଏଇ ଯେଉଁ ଧୂମ୍ରପାନ କେବେ କରିଛନ୍ତି? ନା ନା, ମୁଁ କରିନାହିଁ। ବା ନିଶାପାନ କରିଛନ୍ତି? ନା ନା, ମୁଁ କରିନାହିଁ। ନା ତାହେଲେ କେମିତି ଆପଣ କହୁଛନ୍ତି ଆଧିଅରେ ଆନନ୍ଦ ନାହିଁ ବୋଲି? ଆଧିଅରେ ମଧ୍ୟ ଆନନ୍ଦ ରହିଛି, ଆପଣ ଭଜନରେ ଭଗବାନ ଭଜନରେ ଆନନ୍ଦ ରହିଛି, ଆମର ଏଥିରେ ମଧ୍ୟ ଆନନ୍ଦ ରହିଛି। ତେଣୁ ପ୍ରଭୁପାଦ ମହାରାଜ ଦେଖାଇଦେଲେ ତାଙ୍କ ସବୁ ଶିଷ୍ୟମାନେ ପାଶ୍ଚାତ୍ୟ ଜଗତରେ, ସେମାନେ ଆଗରୁ ସବୁ ସେଇ ନିଶାପାନ କରୁଥିଲେ। ହଁ, ତାଙ୍କୁ କହିଲେ, ତାଙ୍କୁ ପଚାର, ସିଏ କହିବେ। ତାଙ୍କର ଶିଷ୍ୟ ଜଣେ କହିଲେ, ଆପଣ ଏ ଯେଉଁ ନିଶାପାନ କରିକିରି ଯେଉଁ ଆନନ୍ଦ ପ୍ରାପ୍ତ ହେଉଛନ୍ତି, କିଛି କ୍ଷଣ ପାଇଁ ନିଶା ଚାଲିଗଲେ ତାପରେ ସେ ଆନନ୍ଦ ଚାଲିଯିବ। ଇଏ ଆନନ୍ଦ ମଧ୍ୟ ଇଏ ପ୍ରକୃତ ହେଉଛି ମାୟା, ପ୍ରକୃତ ଆନନ୍ଦ ନୁହଁ। ଯାହା ବି ହେଉ, ଯେଉଁ ଆନନ୍ଦ ଜଣେ ପ୍ରାପ୍ତ ହେଉଛି, ନିଶା ଥିବା ପର୍ଯ୍ୟନ୍ତ, ନିଶା ଚାଲିଗଲେ ସେ ଆନନ୍ଦ ଚାଲିଯିବ। କିନ୍ତୁ ଆମର ଏଇ ଯେଉଁ ନିଶା ଏଭଳି ରହିଛି, ଇଏ କେବେ ହେଲେ ଚାଲିଯିବ ନାହିଁ, ଇଏ ବଢ଼ି ବଢ଼ିକା ଯିବ, ଏ ଆନନ୍ଦ ବଢ଼ି ବଢ଼ିକା ଯିବ। ହଁ, ଏଭଳି ଭାବରେ କଥା କହିଥିଲେ। ତେଣୁ ଏସବୁ ଐକ୍ୟ ପତ୍ନୀ ରାଜ୍ୟ ବିସୃଜ୍ୟ ସବୁ ତ୍ୟାଗ କରିଦେଇଥିଲେ। ବିବିଶୁ ବନମ୍ବୁଜାକ୍ଷ ବଣକୁ ପ୍ରବେଶ କରିଥିଲେ, ଭଗବାନଙ୍କର ଭଜନ କରିବା ପାଇଁ ବଣକୁ ଚାଲିଯାଇଥିଲେ। ଅମ୍ବୁଜାକ୍ଷ ଭଗବାନଙ୍କୁ ସମ୍ବୋଧନ କରି କହୁଛନ୍ତି, କେତେ ସୁନ୍ଦର ଭଗବାନ ରହିଛନ୍ତି। ଅମ୍ବୁଜାକ୍ଷରୁ ଆମେ ଏଇ ଗୋଟିଏ ଶବ୍ଦରୁ ଆମେ ଜାଣିବା ଭଗବାନଙ୍କ ସୌନ୍ଦର୍ଯ୍ୟ। ଭଗବାନ ଚକ୍ଷୁ ରହିଛି, ଏ ଚକ୍ଷୁ ଏତେ ସୁନ୍ଦର ରହିଛି, ଏଥିରୁ ଆମେ ଜାଣିବା ତାଙ୍କ ପୂର୍ଣ୍ଣ ଶରୀରର ସୌନ୍ଦର୍ଯ୍ୟ କେତେ ରହିଛି ଅମ୍ବୁଜାକ୍ଷ। ସିଦ୍ଧନ୍ତି ତି ଅନୁପଦମୀ ତ ଇଏ ଆସିଥିଲା କି, ସେମାନେ କ'ଣ ସିଦ୍ଧନ୍ତି? ଦୁଃଖ ପାଉଛନ୍ତି, ଯଦି ଦୁଃଖ ପାଇଥାନ୍ତେ ତାହେଲେ ଏଇ ସୁଖକୁ କାହିଁକି ତ୍ୟାଗ କରିଥାନ୍ତେ? ଏଠି ତ ରାଜା ହେଇକି ରହିଥିଲେ, କାହିଁକି ସେ ତ୍ୟାଗ କଲେ? ତେଣୁ ସେମାନେ ଗୋଟେ ଉନ୍ନତ ଆନନ୍ଦ ପ୍ରାପ୍ତ ହେଉଛନ୍ତି। ତେଣୁ ଭଗବାନ ପାଦପଦ୍ମରେ ଯେଉଁମାନେ ଆଶ୍ରୟ ନେବେ, ସେମାନେ କେମିତି ଦୁଃଖପ୍ରାପ୍ତ ହେବେ? ଏଇଭଳି ଭାବରେ ରୁକ୍ମିଣୀ ଦେବୀ ଭଗବାନ କଥାକୁ ସବୁ କାଟୁଛନ୍ତି। ତେଣୁ ଏ ଶ୍ଳୋକ ଭାଷାରେ ସନାତନ ଗୋସ୍ୱାମୀ କହୁଛନ୍ତି ଯେ ସୌନ୍ଦର୍ଯ୍ୟ ମାତ୍ର ଦର୍ଶନ ଅପେକ୍ଷା ହେଇ ବାସ୍ତିତା, ସେମାନେ ଏ ଭଗବାନ ରୂପ ସୌନ୍ଦର୍ଯ୍ୟରେ ମୁଗ୍ଧ ହେଇକରି ସବୁ ତ୍ୟାଗ କରିଦେଇଥିଲେ। ଭଗବାନଙ୍କର ଯେଉଁ ରହିଛି ଐଶ୍ୱର୍ଯ୍ୟ, ଏସବୁ ଜାଣିକରି ସବୁ ଇଏ ଐଶ୍ୱର୍ଯ୍ୟକୁ ତ୍ୟାଗ କରିଦେଇଥିଲେ, ତୁଚ୍ଛ ହେଇଯାଇଥିଲା ତାଙ୍କର ସମ୍ରାଟ। ତେଣୁ ଆମର ବର୍ତ୍ତମାନ ସମୟ ହେଇଗଲା, ଆମ କଥାକୁ ବିଶ୍ରାମ ଦେବା, ତା ପୂର୍ବରୁ 2 ମିନିଟ୍ ଭଗବାନଙ୍କର ନାମ କୀର୍ତ୍ତନ କରିବା।